ସବୁବେଳେ ଆମର ତିନି ଥର ହେଉଥିଲା, ଦୁଇ ଥର ମୁଁ କରୁଥିଲି ବା ଓଁ ନମଃ ଭଗବତୀ ବାସୁଦେବାୟ, ଆଠଟା ବେଳେ ଥରେ କେତେବେଳେ ସେଇଟା ହୁଏ ନାହିଁ, କେବଳ ଚାରିଟା ବେଳେ ଗୋଟେ ଥର ହେଉଥିଲା, ଏବେ ଚାରିଥର ହେବା ପୁରୁଷୋତ୍ତମ ମାସ। ଆପଣ ଯୋଗ ଦେଉଛନ୍ତି ସକାଳେ ପାଞ୍ଚଟାରେ ଯେଉଁ ହେଉଛି ମଙ୍ଗଳ ଆଳତୀ ସମୟରେ ଏବଂ ଭଗବତୀ ବାସୁଦେବ ହେଉଛି ପୁରୁଷୋତ୍ତମ ବିଭାଗ ଆଜି ଆରମ୍ଭ ହୋଇଗଲା ପୁରୁଷୋତ୍ତମ ମାସ, ତେଣୁ ପାଞ୍ଚଟାରେ ପୁରୁଷୋତ୍ତମ ବିଭାଗ ଯୋଗୁଁ ପାଠ କରାଯାଏ ଓମ୍ ନମଃ ଭଗବତୀ ବାସୁଦେବାୟ କହିକି, ଆଠଟା ବେଳେ ଓମ୍ ନମଃ ଭଗବତୀ ବାସୁଦେବାୟ ଭାଗବତ ଆରମ୍ଭ ହେଲା, ଚାରିଟା ବେଳେ ଓମ୍ ନମଃ ଭଗବତୀ ବାସୁଦେବାୟ, ଆଜି ସନ୍ଧ୍ୟାରେ ମଧ୍ୟ ଓମ୍ ନମଃ ଭଗବତୀ ବାସୁଦେବାୟ, ଆଜି ସନ୍ଧ୍ୟାବେଳେ ହୋଲି ୱାର୍ଲଡ ହୋଲି ନେମ୍ ଏ ସପ୍ତାହ ସାରା ପୃଥିବୀରେ ପାଳନ କରାଯାଉଛି ୱାର୍ଲଡ ହୋଲି ନେମ୍ ୱିକ୍। ତେଣୁ ପୁରୁଷୋତ୍ତମ ମାସରେ ଆମକୁ ପୁରୁଷୋତ୍ତମ ଭଗବାନ ସୁଯୋଗ ଦେଲେ ଓମ୍ ନମଃ ଚାରିଥର ଓମ୍ ନମଃ ଭଗବତୀ ବାସୁଦେବାୟ କହିବା ପାଇଁ, ଆମେ ତିନିଥର ହୋଇଗଲେ ବହୁତ କିଛି ହୋଇଗଲାଣି, ସେଥିପାଇଁ ଆମେ କହୁଛୁ ତ୍ରିସନ୍ଧ୍ୟା, ତିନି ସନ୍ଧ୍ୟାରେ ଧାମ ତୁବନ୍ତଶ୍ଚ ଯଶସ୍ତି ସନ୍ଧ୍ୟା, ତିନି ସନ୍ଧ୍ୟାରେ ଆମେ କରୁଛେ, ଆମେ ଚାରି ସନ୍ଧ୍ୟା ହୋଇଗଲା, ଏଇଟା ଚାରି ସନ୍ଧ୍ୟା ନୁହଁ ତ ଚାରିଥର। ଯାହା ହେଉ ଆମେ ଗତକାଲି ଶ୍ଳୋକ ତେର ଯାଏ କହିଥିଲେ, ବାର ଯାଏ କହିଥିଲେ, ତେରରୁ ଆରମ୍ଭ କରିବା କଥା। ଶ୍ରୀ ଶ୍ରୀ ଗୌରନିତାୟ ଶ୍ରୀ ଶ୍ରୀ କୃଷ୍ଣ ବଳରାମ ଶ୍ରୀ ଶ୍ରୀ ଜଗନ୍ନାଥ ବଳଦେବ ସୁଭଦ୍ରା ମହାରାଣୀ ଶ୍ରୀ ଶ୍ରୀ ରାଧା କୃଷ୍ଣଚନ୍ଦ୍ର ଶ୍ରୀ ଶ୍ରୀ ଲକ୍ଷ୍ମୀ ସିଂହଦେବ ଶ୍ରୀ ଶ୍ରୀ ସୀତାରାମ ନବମ ହନୁମାନ ପ୍ରଣୀତ କରି ଶ୍ରୀଲ ଗୁରୁଦେବ ଶ୍ରୀ ଶ୍ରୀମଦ ଭକ୍ତ ସୁବ୍ରତାନନ୍ଦ ସ୍ୱାମୀ ମହାରାଜ ପାଦପଦ୍ମନ ନିବେଦନ କରି ଏସ୍କନ୍ଦ ପ୍ରତିଷ୍ଠିତ ଆଚାର୍ଯ୍ୟ ଶ୍ରୀ ଶ୍ରୀମଦ ଏସ୍ ଭକ୍ତି ବେଦାନ୍ତ ସ୍ୱାମୀ ଗୋପାଳ ମହାରାଜ ପାଦପଦ୍ମନ ନିବେଦନ କରି ସମସ୍ତ ସାଧୁ ବୈଷ୍ଣବମାନଙ୍କୁ ଅର୍ପଣ ନିବେଦନ କରି ଆଜି ଆମେ ଶ୍ରୀମଦ ଭାଗବତ ଦଶମ ସ୍କନ୍ଦ ପନ୍ଦର ଅଧ୍ୟାୟ ଶ୍ଳୋକ ତେର କଥା ଆରମ୍ଭ କରିବା। ତେଣୁ କାଲି ଆମେ ଆଲୋଚନା କରୁଥିଲେ କେମିତି ଭଗବାନ ଭଗବଣ୍ଡ ଲୀଳା କରୁଛନ୍ତି, କିଭଳି ଭାବରେ ପକ୍ଷୀମାନଙ୍କର ରବକୁ ଗାନ କରୁଛନ୍ତି, କୋଇଲିର ଭଳି କୋଇଲି ସ୍ୱରରେ ଗାନ କରୁଛନ୍ତି, ମୟୂର ସ୍ୱରରେ ଗାନ କରୁଛନ୍ତି, ଉଣୁ ଉଣୁ ହୋଇକରି ଭ୍ରମର ସ୍ୱରରେ ଗାନ କରୁଛନ୍ତି, ବିଭିନ୍ନ ପଶୁମାନଙ୍କର ସ୍ୱରରେ କରୁଛନ୍ତି, ମାନେ କଥା କହୁଛନ୍ତି ଯାହା ହେଉ, ଏଇଭଳି ଭାବରେ ଲୀଳା ଚାଲିଥିଲା ଗତକାଲି, ଆମେ ସେଇଠି କଥା ବିଶ୍ରାମ ଦେଇଥିଲେ। ତେଣୁ ବର୍ତ୍ତମାନ ଆରମ୍ଭ ହେଲା ତେର ଶ୍ଳୋକରେ କହୁଛନ୍ତି, ଚକୋର କ୍ରଞ୍ଚ ଚକ୍ରାଭ ଭାରଦ୍ୱାଜାଶ୍ରବିନା ଅନୁରୋତି ସ୍ମ ସତ୍ୱାନାଂ ଭୀତବତ୍ ବ୍ୟାଘ୍ର ସିଂହ। ଭଗବାନଙ୍କ ଲୀଳା ଶ୍ରବଣ କରିବା ପାଇଁ କୀର୍ତ୍ତନ କରିବା ପାଇଁ ଆଜି ଆମେ ସୁଯୋଗ ମିଳୁଛି। ଭଗବାନ ଯେଉଁ ବୃନ୍ଦାବନରେ 5500 ବର୍ଷ ତଳେ ଲୀଳା କରିଥିଲେ, ଆଜି ଆମ ସାମ୍ନାରେ ସେ ଲୀଳା ପ୍ରସ୍ତୁତ କରୁଛନ୍ତି ସୁଖଦେବ ଗୋସ୍ୱାମୀ। ପରୀକ୍ଷିତ ମହାରାଜ ଏହିଭଳି ଭାବେ ବ୍ୟବସ୍ଥା କରିଥିଲେ, ଯେ ବ୍ରାହ୍ମଣ ପିଲା ଯଦି ସାପ ନ ଦେଇଥାନ୍ତା ଟିକେ ପାଣି ହେବ ନା କିଏ ସେଥିଲେ। ସମୀକ ଋଷିଙ୍କର ସମୀକ ପାଣି ନା କିଏ ସେ ଛୋଟ ପିଲାଟା, ସେ ତା ନାଁ ହେଉଛି କ'ଣ ସିଙ୍ଗି, ଅଭିଶାପ ଦେଲା 7 ଦିନରେ ତାଙ୍କୁ ତକ୍ଷକ ଦଂଶନ କରିବ, ଯଦି ନ ଦେଇଥାନ୍ତା ଆମେ ଆଜି ଶୁଣିଥାନ୍ତେ ସେ କଥା, ସେ ଯିଏ ପାଣି ହେଉ ବା ପଣ୍ଡା ହେଉ ବା ଯାହା ବି ହେଉଛି, ଯେଉଁ ଅଭିଶାପ ଦେଲା ଏ ମାନବ ଜାତି ପାଇଁ ଗୋଟେ ଆଶୀର୍ବାଦ। ଆଜି ଆମେ ଭଗବାନ ଲୀଳାକୁ ସ୍ମରଣ କରିବା, କୀର୍ତ୍ତନ କରିବା, ଶ୍ରବଣ କରିବା। ତେଣୁ ଚକୋର କ୍ରଞ୍ଚ ଚକ୍ରାବ ଭାରଦ୍ୱାଜଶ୍ଚ ବରିଣା, ଏସବୁ ବିଭିନ୍ନ ପକ୍ଷୀମାନଙ୍କ କଥା କୁହାଯାଉଛି, ତାଙ୍କର ସବୁ ସେ ତାଙ୍କର ଗାନ କରୁଛନ୍ତି। ଭଗବାନ ଆସିଗଲେ କେତେ ଆନନ୍ଦ ତାଙ୍କର, ଭଗବାନ ଲୀଳାରେ ସାମିଲ ହେଉଛନ୍ତି ମାନେ କ'ଣ ଛୋଟିଆ କଥା, 12 ଅଧ୍ୟାୟରେ ସେଟା ଆମେ କହିଥିଲେ, ତାର ମନେ ଥିବ କି ନାହିଁ, ଏଠି କୁହାଯାଇଛି ସାକୁଂ ବିଜୁ କୃତ ପୁଣ୍ୟ ପୁଞ୍ଜା, ବହୁତ କାଳ ପୁଣ୍ୟ ଅର୍ଜନ କରିଥିବାରୁ ଆଜି ଭଗବାନ ଲୀଳାରେ ସେମାନେ ସାମିଲ ହୋଇଛନ୍ତି।
ଏବଂ ସେମାନେଙ୍କ ଭଳି ଆମେ ମଧ୍ୟ ବହୁତ ପୁଣ୍ୟ ଚିହ୍ନା ଯେଉଁଥିପାଇଁକି ଆଜି ଆମେ ସେ ଲୀଳାକୁ ସବୁ ଶ୍ରବଣ କରୁଛେ ବା କୀର୍ତ୍ତନ କରୁଛେ। ତେଣୁ ଚକୋର କ୍ରଞ୍ଚ ଇତ୍ୟାଦି ଯେଉଁ ବିଭିନ୍ନ ପ୍ରକାର ଭାରଦ୍ୱାଜ ଏସବୁ ବିଭିନ୍ନ ପ୍ରକାର ରହିଛନ୍ତି ପକ୍ଷୀ ସବୁ ରହିଛନ୍ତି, ଦଶ ଲକ୍ଷ ପ୍ରକାର ପକ୍ଷୀ ରହିଛନ୍ତି। ତା ଏମାନଙ୍କର ମୁଖ୍ୟ ସବୁ ରହିଛନ୍ତି, ତାଙ୍କ ନାମ ଶୁଣିବା ଦେଉଛି। ଏମାନେ ବରିହୀଣ, ବରିହୀଣ କହିଲେ ମୟୂର ଅନୁରୋତି, ଅନୁରୋତି କହିଲେ ସେମାନେ ସବୁ ତାଙ୍କର ସ୍ୱରରେ ଗାନ କରୁଛନ୍ତି। ଆମେ କଥା କହିପାରୁଛେ ସ୍ପଷ୍ଟ ଭାବରେ ଭଗବାନ ନାମ ନେଇପାରୁଛେ, କିନ୍ତୁ ସେମାନେ ଭଗବାନ ନାମ ନେଇପାରୁନାହାନ୍ତି। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। କିନ୍ତୁ ଯାହା ବି ହଉ, ଯେତିକି ଶକ୍ତି ତାଙ୍କୁ ଭଗବାନ ଦେଇଛନ୍ତି ସେ ଶକ୍ତିରେ ସେ ତାଙ୍କର ସ୍ୱରରେ ଗାନ କରୁଛନ୍ତି। ସେମାନେ ସବୁ ଭଗବାନ ଭକ୍ତ, ଭଗବାନଙ୍କ ନାମ ନେଉଛନ୍ତି ତାଙ୍କର ତାଙ୍କ ସ୍ୱରରେ ତାଙ୍କ ଭାଷାରେ, ତାଙ୍କ ଭାଷାରେ ସେ ଭଗବାନଙ୍କର ନାମ ବା ଭଗବାନଙ୍କର ଗୁଣଗାନ କରୁଛନ୍ତି। କାରଣ ସେମାନେ ସାଧାରଣ ବ୍ୟକ୍ତି, ସାଧାରଣ ପକ୍ଷୀ ନୁହନ୍ତି, ବୃନ୍ଦାବନ ପକ୍ଷୀ। ସେମାନେ ମଧ୍ୟ ସେଇଭଳି ଭାବରେ ଆମର ଯେମିତି ଉଦ୍ଧବ କହୁଥିଲେ, ପ୍ରଭୁ ବୃନ୍ଦାବନରେ ଆମେ ଗୋଟେ ତୃଣ କରିଦିଅନ୍ତୁ, ଗୁଣ୍ମଲତା ଗୋଟେ କରିଦିଅନ୍ତୁ। ତେଣୁ ଏହିଭଳି ଭାବରେ ବହୁତ ବଡ଼ ବଡ଼ ମୁନି ଋଷିମାନେ ସେଠି ସବୁ କିଏ ପକ୍ଷୀ ହୋଇଛନ୍ତି, କିଏ ପଶୁ ହୋଇଛନ୍ତି, କିଏ ଗଛ ହୋଇଛନ୍ତି, କିଏ ତୃଣ ହୋଇଛନ୍ତି, କିଏ ଗୁଣ୍ମ ହୋଇଛନ୍ତି, କିଏ ଲତା ହୋଇଛନ୍ତି, କିଏ ତରୁ ହୋଇଛନ୍ତି। ଏହିଭଳି ଭାବରେ ବହୁତ ବଡ଼ ବଡ଼ ଭକ୍ତମାନେ ସବୁ ସେଠି ବୃନ୍ଦାବନରେ ଏହିଭଳି ଭାବରେ ଭଗବାନଙ୍କର ଲୀଳାରେ ସାମିଲ ହେବା ପାଇଁ ସବୁ ସେଇଠି ରହିଛନ୍ତି, ବହୁତ ଭାଗ୍ୟ ତାଙ୍କର। ତେଣୁ ଏମାନେ ମଧ୍ୟ ଯେଉଁ ଗାନ କରୁଛନ୍ତି, ତାଙ୍କର ଯେଉଁ ସ୍ୱର ଭଗବାନ ଦେଇଛନ୍ତି ସେ ସ୍ୱରରେ ଗାନ କରୁଛନ୍ତି। ଏବଂ ଭଗବାନ ମଧ୍ୟ ଅନୁରୋତି ସ୍ମ ସତ୍ୱାନ, ସେମାନେ ଯେଉଁଭଳି ଭାବରେ ଗାନ କରୁଛନ୍ତି ବା କ'ଣ ରବ କରୁଛନ୍ତି ବା କଥା ଯେଉଁ ତାଙ୍କର ସ୍ୱର କରୁଛନ୍ତି, ଭଗବାନ ମଧ୍ୟ ସେଇଭଳି ଭାବରେ କରୁଛନ୍ତି। ଭଗବାନ ସିଏ ଇଏ ନୁହଁ ଯେ ଆମେ ଖାଲି ମନୁଷ୍ୟ ଭଳି କଥା କହିପାରିବୁ ଆଉ ଅନ୍ୟମାନଙ୍କ ଭଳି କଥା କହିପାରିବୁ ନାହିଁ। ଆମର ସବୁ ଗୋଟେ ଗୋଟେ ରହିଛନ୍ତି ନବୀନତାମାନେ ସବୁ ରହିଛନ୍ତି, ଏମିତି ସବୁ ବ୍ୟକ୍ତି ସବୁ ଅଛନ୍ତି। ଆମର ଯେଉଁ ରହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଭଳି କଥା କହିଦେବେ, ଅମିତାଭ ବଚ୍ଚନ ଭଳି କଥା କହିଦେବେ, ଏଭଳି ତାଙ୍କର ଶକ୍ତି ରହିଛି। ଆଉ ଭଗବାନ ଇଏ ସ୍ୱୟଂ ଭଗବାନ, ଆଉ ଇଏ କ'ଣ ପକ୍ଷୀ ଭଳି ବୋଲିପାରିବେ ନାହିଁ, ଆଉ କି ଭଗବାନ ଇଏ। ତେଣୁ ଅନୁରୋତି ସ୍ମ ସତ୍ୱାନା, ତେଣୁ ଏଇଭଳି ଭାବରେ ଯେଉଁମାନେ ସତ୍ୱ ଯେତିକି ସବୁ ଜୀବ ସବୁ ରହିଛନ୍ତି ସେମାନେ ଯେଉଁଭଳି ଭାବରେ ଗାନ କରୁଛନ୍ତି, ଭଗବାନ ମଧ୍ୟ ସେଇଭଳି ଭାବରେ ଅନୁରୋତି ସେଇଭଳି ଭାବରେ ଅନୁକରଣ କରୁଛନ୍ତି ଭଗବାନ। ସେ ଗାନ ଅନୁକରଣ ଆମକୁ ଲାଗୁଛି ଅନୁକରଣ, କିନ୍ତୁ ଭଗବାନ ଏଇ ମାଧ୍ୟମରେ ତାଙ୍କୁ ଆନନ୍ଦ ପ୍ରଦାନ କରୁଛନ୍ତି। ଆପଣ ଜଣେ ଯଦି କଥା ହେବ, ଜଣେ ବହୁତ ବିଶିଷ୍ଟ ବ୍ୟକ୍ତି, ସାଧାରଣ ବ୍ୟକ୍ତି ନୁହଁ, ଛୋଟିଆ ବ୍ୟକ୍ତି ନୁହଁ, ଜୀବନରେ ତାଙ୍କ ସହିତ ଦେଖା କରିବା ପାଇଁ ସୁଯୋଗ ମିଳିବ ନାହିଁ ଆମକୁ। ପ୍ରଧାନମନ୍ତ୍ରୀ ଯେଉଁ ସ୍ତରରେ ଅଛନ୍ତି, ଆମକୁ କ'ଣ କହିଲେ ଆମେ ଯାଇକି ଦେଖା କରିପାରିବୁ? କେତେ ଉନ୍ନତ ସ୍ଥିତିରେ ଯେଉଁମାନେ ଅଛନ୍ତି ସେମାନେ ଯାଇକି ପ୍ରଧାନମନ୍ତ୍ରୀ ସେ ଦେଖା କରୁଛନ୍ତି, ଆଉ ସିଏ ଯଦି ତାଙ୍କ ସହିତ କଥା ହେବେ ତାହେଲେ ତାଙ୍କୁ କେତେ ଆନନ୍ଦ ନ ଲାଗିବ। ସେଇଭଳି ଭାବରେ ଇଏ ଯେଉଁ ରହିଛନ୍ତି ଭଗବାନ, ତାଙ୍କର ସ୍ୱରରେ ଗାନ କରୁଛନ୍ତି, ତାଙ୍କୁ କେତେ ଆନନ୍ଦ ନ ଲାଗିବ। ଭଗବାନ ଅନୁରୋତି ସ୍ମ ସତ୍ୱାନାଂ ଭୀତବତ୍ ବ୍ୟାଘ୍ର ସିଂହ ହେଉ, ପଶୁମାନେ ସବୁ ରହିଛନ୍ତି, 30 ଲକ୍ଷ ପ୍ରକାର ପଶୁ ରହିଛନ୍ତି, 10 ଲକ୍ଷ ପ୍ରକାର ପକ୍ଷୀ। ତେଣୁ ଏ ପକ୍ଷୀ ପଶୁମାନଙ୍କ ଭିତରେ ଶ୍ରେଷ୍ଠ ହେଉଛନ୍ତି ସିଂହ। ମୃଗାଣାଂ ଚ କ'ଣ ମୃଗେନ୍ଦ୍ରହଂ, ମୃଗାଣାଂ ମୃଗେନ୍ଦ୍ରହଂ, ପଶୁମାନ ଭିତରେ ହେଉଛି ପଶୁରାଜ ସିଂହ। ତେଣୁ ଏ ସିଂହଙ୍କର ଯେଉଁ ଶବ୍ଦ ରହିଛି, ଯେଉଁ ଶବ୍ଦ ଶୁଣିଲେ କ'ଣ ନ ହେବ ତା ଥରେ ସେ ଶ୍ରୀମଦ ରାଧାକାନ୍ତ ସେ ମହାରାଜ କହୁଥିଲେ, ଜଣେ ବ୍ୟକ୍ତି ସିଏ ରାଇଫଲ ରଖିଥିଲା ପଶୁମାନଙ୍କୁ ମାରିବା ପାଇଁ, ପଶୁମାନଙ୍କୁ ମାରିବା ପାଇଁ ସିଏ ଆସିକିରି ବଣରେ ଗୋଟେ ମଞ୍ଚା ଗୋଟେ କରାହେଇଛି, ମଞ୍ଚାରେ ରହିଲା। ସିଏ ଯେଉଁ ଆସିବ ଆସିଲେ ତାକୁ ଫାୟାର କରିବ, ବାଘ ଆସିଲେ ଫାୟାର କରିବ। ଏଇଭଳି ଭାବରେ ବାଘ ଯେତେବେଳେ ଆସିଲା, ସେ ଯେଉଁ ଗୋଟେ ରଡ଼ି ଛାଡ଼ିଲା, ବାଘର ରଡ଼ି ଛାଡ଼ିକିରି ଆର ହାତରୁ ପିସ୍ତଲ ପଶିଗଲା ତଳକୁ, ଆଉ ବହୁତ କଷ୍ଟରେ ସେ ରହିଗଲା, ନହେଲେ ସେ ମଧ୍ୟ ପଡ଼ିଯାଇଥାନ୍ତା। ଏତେ ଭୟ, ଭୟ କ'ଣ ଛୋଟିଆ କଥା, ଭୟ ଏ ଭୌତିକ ଜଗତ ପ ବର୍ଗର ସବୁଠୁ ଶ୍ରେଷ୍ଠ ହେଉଛି ଭୟ। ପ ବର୍ଗ ଏ ଭୌତିକ ଜଗତ ପ ବର୍ଗ ବୋଲି କୁହାଯାଉଛି। ପ ବର୍ଗ ହେଉଛି ପ ଫ ଭ ଭ ମ ଏ ପାଞ୍ଚଟି, ପ ବର୍ଗରେ ସମସ୍ତେ ଅଛନ୍ତି, ଭୌତିକ ଜଗତରେ ସମସ୍ତେ ପ ବର୍ଗରେ ରହିଛନ୍ତି। ପରେ ସମସ୍ତେ ପରିଶ୍ରମ କରୁଛନ୍ତି, ପରିଶ୍ରମ କଲେ ପାଟିରୁ ଫେଣ ବାହାରିବ, ପ ଫ ଫେଣ। ଆଉ ଏତେ ପରିଶ୍ରମ କରୁଛନ୍ତି, ସବୁ କରୁଛନ୍ତି, କିନ୍ତୁ ବ୍ୟର୍ଥ, ସବୁକିଛି ବ୍ୟର୍ଥ ହୋଇଯାଉଛି। ଏବଂ ଭୟ, ସମସ୍ତଙ୍କର ଭୟ ରହିଛି। ଗୋଟେ ପଶୁ ପକ୍ଷୀଟେ ମଧ୍ୟ ଆସି ଖାଉଥିବ, ଏଠି କ'ଣ ଟିକେ ଦେଖୁଥିବ, ଚାରିଆଡ଼କୁ ଅଞ୍ଚା କରି ଖାଉଥିବ, କାରଣ ଭୟ କି କେତେ ମାରିଦେବ ମୋତେ। ଭୟ ପଶୁ ପକ୍ଷୀ ସମସ୍ତଙ୍କର ଭୟ ରହିଛି, ଏମିତି ଖାଲି ମନୁଷ୍ୟମାନଙ୍କର ଅଛି ତାଙ୍କର ନାହିଁ, ତା ନୁହେଁ, ସମସ୍ତଙ୍କର ଭୟ ରହିଛି। ଭୌତିକ ଜଗତ ମାନେ ଭୟ, ଆଜି ଆମେ ରାତିରେ ସେଇଟା କହିବା ସନ୍ଧ୍ୟାବେଳେ ବୋଲି ୱାର୍ଲଡ ବୋଲି ନେମ୍, ସମସ୍ତଙ୍କର ଭୟ ରହିଛି, ଯାହା ବିବେଦୀ ସ୍ୱୟଂ ଭୟମ, ସମସ୍ତଙ୍କର ଭୟ ରହିଛି। ଏବଂ ଭୟ କ'ଣ ପାଇଁ ନା ମୃତ୍ୟୁ, ଆଜି କରୋନା ପାଇଁ କେତେ ପ୍ରକାର ଭୟ ସବୁ ରହିଛି ଲୋକମାନଙ୍କର, ଆସ୍ତେ ଆସ୍ତେ ଟିକେ ଟିକେ କମିଯାଉଛି। ଦେଖ ଆଦି କୃଷ୍ଣର କାନ ରହିଛି ଆମ ପାଖ କଥାରେ, ତାଙ୍କୁ ସେ ଉତ୍ତର ଦେଉଛି ସିଏ। ତେଣୁ ଏଇ ଯେଉଁ ରହିଛି ମୃତ୍ୟୁ ଭୟ, ଇଏ ହେଉଛି ପବର୍ଗ, ପର୍ବର ରାସ୍ତାରେ ସମସ୍ତେ ରହିଛନ୍ତି, କିନ୍ତୁ ଆମେ କେଉଁ ରାସ୍ତାରେ ଅଛେ, ଆମେ କେଉଁ ରାସ୍ତାରେ ଅଛେ, କେଉଁ ରାସ୍ତା କ'ଣ କହ, ମୋତେ ସୁଧୀର ସିନା ଆମେ ଶୁଭାଇବି କି ନାହିଁ, ଭକ୍ତି ରାସ୍ତା ଯେ ସେଇଟା ଏ ଯେଉଁ ପବର୍ଗରେ କେଉଁ ବର୍ଗ ଏଇଟା ଅପବର୍ଗ, ଆର ବିପରୀତ, ଠିକ ବିପରୀତ ଅପବର୍ଗ, ସେଥିରେ ପରିଶ୍ରମ ନାହିଁ, ଫେଣ ନାହିଁ, ବ୍ୟର୍ଥତା ନାହିଁ, ଭୟ ନାହିଁ, ମୃତ୍ୟୁ ନାହିଁ, ଅପବର୍ଗ ରାସ୍ତା। ଏ ଯେଉଁ ରହିଛନ୍ତି ଆମର ଭଗବାନଙ୍କର ଜଣେ ଅବତାର କପିଳ ଦେବ, ତା ମାତା ଦେବବତୀଙ୍କୁ କହୁଛନ୍ତି, ତୃତୀୟ ସ୍କନ୍ଦ ପଚିଶ ଅଧ୍ୟାୟରେ ଶ୍ଳୋକଟି ଅଛନ୍ତି, ଶତାଂ ପ୍ରସଙ୍ଗା ମମ ବୀର୍ଯ୍ୟ ସମ୍ବିଦୋ ଭବନ୍ତି ହୃତ୍କର୍ଣ୍ଣ ସାୟନ କଥା ତଜୋଷଣା ଦାସ ଅପବର୍ଗ ବର୍ତ୍ତମାନ ଅପବର୍ଗ ଶ୍ରଦ୍ଧାରତି ଭକ୍ତିରଣୁ କ୍ରମିଷ୍ୟତି। ଭଗବାନ କଥା ଶତାଂ ପ୍ରସଙ୍ଗା ସାଧୁମାନଙ୍କ ମେଳରେ, ଶତାଂ ପ୍ରସଙ୍ଗା ମମ ବୀର୍ଯ୍ୟ ସମ୍ବିଦ ଭଗବାନଙ୍କର ବୀର୍ଯ୍ୟବତୀ ସମ୍ବିଦ ବା ସମ୍ବାଦ କଥା ଯେତେବେଳେ ପ୍ରସ୍ତୁତ କରାଯାଉଛି, ଭବନ୍ତି ହୃତ୍କର୍ଣ୍ଣ ସାୟନ କଥା, ଏଇଟାକୁ ହୃଦୟକୁ ଏବଂ କର୍ଣ୍ଣକୁ ବହୁତ ଆନନ୍ଦ ଲାଗେ। ହୃତ୍କର୍ଣ୍ଣ ରସାୟନ କଥା, କର୍ଣ୍ଣକୁ ଆନନ୍ଦ ଲାଗେ କିଭଳି ଭାବରେ ନା ସ୍ୱର ମାଧ୍ୟମରେ, ସ୍ୱର ଯେଉଁ ରହିଛି ଭଗବାନ ସ୍ୱର ନିର୍ମାଣ କରିଛନ୍ତି, ସାତଟି ସ୍ୱର, ଏ ସ୍ୱରରେ କର୍ଣ୍ଣକୁ ଆନନ୍ଦ ପ୍ରଦାନ କରିବ। ଏତେ ଲୋକ ଫିଲ୍ମ ଗୀତ ଶୁଣୁଛନ୍ତି ସ୍ୱର, ଆଉ ତାର ଅର୍ଥ ଯେତେବେଳେ ଜଣେ ବୁଝିଯିବ ତାହା ହୃଦୟକୁ ଆନନ୍ଦ ପ୍ରଦାନ କରିବ। ତେଣୁ ଭବନ୍ତି ହୃତ୍କର୍ଣ୍ଣ ରସାୟନ କଥା, ରସାୟନ ରସର ରସ ସବୁ ରହିଛି କଥା, ଅୟନ ବା ରସର ଆଶ୍ରୟ ରସାୟନ, ହୃତ୍କର୍ଣ୍ଣ ରସାୟନ କଥା ତଜୋଷଣା, ଆମେ ଯେଉଁ ବର୍ତ୍ତମାନ ଭଗବାନ କଥା ଶୁଣୁଛେ କ'ଣ ହେଉଛି ଆମ ମାଧ୍ୟମରେ, କର୍ଣ୍ଣ ଯେଉଁ ଶୁଣୁଛେ କ'ଣ ହେଉଛି ତାର ଫଳ, ତଜୋଷଣା ଆସୁ ଅପବର୍ଗ ବର୍ତ୍ତମାନ, ସେମାନେ ଆଉ ପବର୍ଗ ରାସ୍ତାରେ ଚାଲୁନାହାନ୍ତି, ସେମାନେ ଅପବର୍ଗ ରାସ୍ତାରେ ଚାଲୁଛନ୍ତି, ଖୁବ୍ ଶୀଘ୍ର ଖୁବ୍ ଶୀଘ୍ର ଅପବର୍ଗ ରାସ୍ତାରେ ଚାଲିବେ। ଅପବର୍ଗ ରାସ୍ତାରେ କ'ଣ, ଶ୍ରଦ୍ଧା ରତି ଭକ୍ତି ଅନୁକ୍ରମିଷ୍ୟତି, ଭକ୍ତି ରାସ୍ତା ଯେଉଁ କହିଲା ଭକ୍ତି ରାସ୍ତା, ଆମେ ଭକ୍ତି ରାସ୍ତାରେ ଅଛେ, ଏଇଟା ହେଉଛି ଅପବର୍ଗ ରାସ୍ତା, ଏଥିରେ କ'ଣ ହେବ ନା ଶ୍ରଦ୍ଧା ଆସିବ, ଭଗବାନ କଥାରେ ବିଶ୍ୱାସ ଆସିବ, ଭଗବାନ କଥାରେ ରତି ଆସିବ, ଆନନ୍ଦ ଆସିବ, ଏବଂ ଭକ୍ତି କୃଷ୍ଣ ପ୍ରେମ ପ୍ରାପ୍ତ ହେବେ ସେମାନେ। ଏଠି ଆଉ ଭୟ ନାହିଁ, ମୃତ୍ୟୁ ନାହିଁ, ଅମୃତର ରାସ୍ତାରେ ସେମାନେ ଚାଲୁଛନ୍ତି, ବିପରୀତ ରାସ୍ତା ଅପବର୍ଗ ରାସ୍ତା ଆମକୁ ସେ ସୁଯୋଗ ସୁଯୋଗ ଭଗବାନ ଦେଇଛନ୍ତି। ତେଣୁ ଏ ଯେଉଁ ରହିଛନ୍ତି ଭୀତବତ୍ ବ୍ୟାଘ୍ର ସିଂହ ହେଉ, ବ୍ୟାଘ୍ର ସିଂହ ଯେତେବେଳେ ରଡ଼ି ଛାଡ଼ିବେ ସେତେବେଳେ ଏଇଟା ଗୋଟେ କୁହାଯାଏ ଭାଗବତ ପଞ୍ଚମ ସ୍କନ୍ଧରେ ବର୍ଣ୍ଣନା କରାଯାଇଥିଲା ଜଡ଼ଭରତ ପ୍ରସଙ୍ଗରେ। ଭରତ ମହାରାଜ ଯେମିତି ସମଗ୍ର ପୃଥିବୀର ସମ୍ରାଟ ଥିଲେ, ବହୁତ ଯୁବକ ବୟସରେ, ଯୁବକ ବୟସରେ ମାନେ କେତେ ବର୍ଷ ହୋଇଥିବ, ସେ ଯେତେବେଳେ ଛାଡ଼ିଲେ ସଂସାର ଛାଡ଼ିଲେ ତାଙ୍କୁ କେତେ ବର୍ଷ ହୋଇଥିବ, ଯୁବକ ବର୍ଷ ବୋଲି କୁହାଯାଇଛି। ଯହୌ ମଳବତ୍, ଯହୌ ଯୁବେବ ମଳବତ୍, ବହୁତ ଯୁବକ ଅବସ୍ଥାରେ ସଂସାରକୁ ଛାଡ଼ିଦେଲେ କିଭଳି ଭାବରେ ନା ମଳବତ୍, ଜଣେ ଯେତେବେଳେ ପାଇଖାନାକୁ ଯାଉଛି ସେ ମଳତ୍ୟାଗ କରୁଛି, ମଳବତ୍ ତା'ର ଆସକ୍ତି ରହୁଛି, ମଳଟା ତ୍ୟାଗ ହୋଇଗଲେ ସେ ଆନନ୍ଦରେ ଆନନ୍ଦରେ ଫେରୁଛି। ସେହିଭଳି ଭାବରେ ଏ ଭରତ ମହାରାଜ ଯାହାଙ୍କ ନାମ ଅନୁସାରେ ଆମର ଦେଶର ନାମ ହେଉଛି ଭାରତବର୍ଷ, ସିଏ ଯୁବକ ବୟସରେ ତାଙ୍କର ସ୍ତ୍ରୀ ପିଲା ଛୁଆ ରାଜ୍ୟକୁ ସବୁ ତ୍ୟାଗ କରିଦେଇଥିଲେ। କି କହିପାରିବେ କେତେ ବର୍ଷ ଯୁବକ ବୟସ ତାଙ୍କୁ କେତେ ବର୍ଷ ହୋଇଥିବ ସେତେବେଳେ କହିପାରିବେ? ଗୌରବନ୍ଦ ମହାରାଜ ନାଇଁ, ମୁଁ କହୁଛି ପରିକ୍ଷିତ ମହାରାଜ କଥା କହୁଛି, ଏ ଭରତ ମହାରାଜ ଜଡ଼ଭରତ, ତାପରେ ଜଡ଼ଭରତ ହେଲେ ଭରତ ମହାରାଜ କେତେ ବର୍ଷ ଶାସନ କରିକିରି ଯୁବକ ଅବସର ଛାଡ଼ିକିରି ଆସିକିରି ଇଏ କଲେ? ପଞ୍ଚମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ସେ ହେଉଛି 1 କୋଟି ବର୍ଷ, ଅୟୁତ ଲକ୍ଷ ନିୟୁତ କୋଟି ହଜାର ଅୟୁତ, 1 କୋଟି ବର୍ଷ ଶାସନ କଲେ, 1 କୋଟି ବର୍ଷ ଶାସନ କରିକି ଯୁବକ ଭଳି ରହିଛନ୍ତି, 1 କୋଟି ବର୍ଷ ଶାସନ କଲେ କିନ୍ତୁ ଯୁବକ ଭଳି ରହିଛନ୍ତି। ଆୟୁଷ ତ 1 ଲକ୍ଷ ବର୍ଷ ଥିଲା ସତ୍ୟଯୁଗରେ, ଆଉ 1 କୋଟି ବର୍ଷ କହୁଥିଲା କହିବା, ପଚାରିବା ସୁଖଦେବ ସେ ପଚାରିଲେ ହଉ କେମିତି ବଞ୍ଚିଲେ ନା ଭଗବାନଙ୍କ ଇଚ୍ଛାରେ। ଭଗବାନ ଆମେ ଶୁଣୁଛେ ନା ସକାଳେ ସେ 1 କୋଟି ବର୍ଷ ରହିଥିଲେ ଶୋଇଥିଲେ, ସେଠି କେମିତି 1 କୋଟି ବର୍ଷ ତାଙ୍କର ଥିଲା, କେମିତି ଶୋଇଥିଲେ, କେମିତି ଶୋଇଲେ? ଭଗବାନ ଯାହା ଚାହିଁଲେ ତାହା କରିପାରିବେ, ଭଗବାନ ଇଚ୍ଛାରେ ହେଉଛି ଏଇଟା। କେମିତି ମୁଚୁକୁନ୍ଦ ଏତେ କୋଟି ବର୍ଷ ଶୋଇ, ଖାଲି ଶୋଇଲେ ସିଏ ଜୀବନ ଧାରଣ କଥା ତ ଅଲଗା କଥା, ଖାଲି ଶୋଇଲେ 1 କୋଟି ବର୍ଷ, ଆଉ ଏ 1 କୋଟି ବର୍ଷ ଶାସନ କଲେ ବଡ଼ କଥା କ'ଣ ହେଲା? ଭଗବାନଙ୍କର ଭଗବାନ ମାନେ କ'ଣ ଆମେ ବୁଝିବାକୁ ପଡ଼ିବ। ଭଗବାନ କହିଲେ କର୍ତ୍ତୁମ୍ ଅକର୍ତ୍ତୁମ୍ ସର୍ବଦା କର୍ତ୍ତୁମ୍ ସମର୍ଥ, ଭଗବାନ ସବୁକିଛି କରିପାରିବେ, ଇଏ ହେଉଛନ୍ତି ଭଗବାନ। ଆଉ ଯଦି କରିପାରିବି ନାହିଁ ସେ କି ଭଗବାନ? ତେଣୁ ତାଙ୍କୁ ସେହିଭଳି ଭାବରେ 1 କୋଟି ବର୍ଷ ଦେଇଥିଲେ, ଆହୁରି ବହୁତ ପଦରେ ରହିଥିଲେ ମଧ୍ୟ, ସେ ଯାଇକିରି ତପସ୍ୟା କଲେ, ଯୁବକ ଅବସ୍ଥାରେ ସଂସାର ତ୍ୟାଗ କରିଦେଲେ ବୋଲି କୁହାଯାଏ। ପଞ୍ଚମ ସ୍କନ୍ଧରେ ଘଟଣାଟି ଅଛି, ଲୀଳାଟି। ତେଣୁ ଆମେ କାହିଁକି ତାଙ୍କ କଥା କହିଲେ ନା, ଯେତେବେଳେ ସିଏ ସଂସାର ତ୍ୟାଗ କରିକିରି ଆସିକିରି ଯେଉଁ ରହିଛି କ'ଣ ପୁଲସ୍ଥ ପୁରୁହ ଆଶ୍ରମରେ ଭଗବାନ ଧ୍ୟାନ କରୁଥିଲେ, ସେହି ସମୟରେ ସେ ଯେତେବେଳେ ବସିକି ଇଏ କରୁଛନ୍ତି, ଗାୟତ୍ରୀ କରୁଛନ୍ତି, ସେ ସମୟରେ ବାଘ ଗୋଟେ ରଡ଼ି ଛାଡ଼ିଲା, ସିଂହ ଗୋଟେ ହରି ଗର୍ଜନ ଗୋଟେ ଗଲା, ହରି 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 ଅର୍ଥ ହେଉଛି ଭଗବାନ, ହରି ଅର୍ଥ ହେଉଛି ସିଂହ, ହରି ଅର୍ଥ ହେଉଛି ମଧ୍ୟ ମର୍କଟ, ବହୁତ ପ୍ରକାର ହରିର ଅର୍ଥ ରହିଛି, ହରେ ଅନେକ ହରିର ଅର୍ଥ ରହିଛି, ଅନେକ ହରିର ନାଁ ମିନିଂ ରହିଛି। ତେଣୁ ଇଏ ଯେତେବେଳେ ଇଏ କରୁଥିଲେ ସେ ଧ୍ୟାନ କରୁଥିଲେ, ଏ ବ୍ୟାଘ୍ର ଶବ୍ଦ ହେଲା, ବିରାଟ ବଡ଼ ଶବ୍ଦ ହେଲା, ସେ ସମୟରେ ଗୋଟେ ହରିଣ, ହରିଣ ସେ ନଦୀ ଯେଉଁ ରହିଛି ଗଣ୍ଡୁକୀ ନଦୀ, ସେ ନଦୀରେ ଜଳପାନ କରୁଥିଲା, ଗର୍ଭରେ ସନ୍ତାନ ଥିଲା, ଏ ଯେଉଁ ଶବ୍ଦ ଶୁଣିକିରି ଭୟ କରିଗଲା, ଡେଇଁ ପଡ଼ିଲା, ଗର୍ଭପାତ ହୋଇଗଲା ତା'ର, ଗର୍ଭପାତ ଭୟ, ଏ ଶବ୍ଦରେ ଭୟ ଜଣେ ହୋଇଯିବ, ଏଭଳି ରହିଛି। ଆମେ ଯେଉଁ ଭାଗବତ ଭଗବତ ଗୀତାରେ କୁହାଯାଇଛି, ଏ ଯେଉଁ ନାହାଦ କରୁଥିଲେ ପାଣ୍ଡବମାନଙ୍କ ପକ୍ଷରୁ, ଯେଉଁ ତଥା ଶ୍ୱେତେଇ ହେଟ୍ ଯୁକ୍ତେଇ ମହତି ସନ୍ଦେନ ସେତୁ ମାଧବ ପାଣ୍ଡବ ସ୍ୱାଇବ ଦିବ୍ୟ ଶଖ ପଦାଦତୁ ପାଞ୍ଚ ଜନ୍ୟ ହେଉଛି କେଶ ଦେବ, ଏସବୁ ଶଙ୍ଖ ନାହାଦ କଲେ ସେଇଥିରେ କୌରବମାନଙ୍କ ହୃଦୟ ଉଦାହରଣ ହୋଇଗଲା, ଏସବୁ ଶଙ୍ଖ ନାହାଦ ଶବ୍ଦ, ଏତି ଭୀଷଣ ଶବ୍ଦ, ଶବ୍ଦ ଏଭଳି ଭାବରେ ଭୟ ସଞ୍ଚାର କରିବ ଶବ୍ଦରେ। ଆଉ ଅନ୍ୟ କଥା ତ ଛାଡ଼, ଖାଲି ଶବ୍ଦ ଶୁଣିକିରି ଜଣେ କୌରବ ପକ୍ଷେ କେତେ ବୀର ନଥିଲେ, କେତେ ବୀର ସବୁ ଥିଲେ, ଏଇଟା କହୁଛନ୍ତି ସଞ୍ଜୟ, କହୁଛନ୍ତି ଧୃତରାଷ୍ଟ୍ରଙ୍କୁ, ଧାତରାଷ୍ଟ୍ରାଣ ହୃଦୟ ବିଦାରାୟ, ଆପଣଙ୍କ ପୁତ୍ରମାନଙ୍କ ହୃଦୟ ସବୁ ଧାରଣ ହୋଇଗଲା କେବଳ ଶଙ୍ଖ ଶବ୍ଦ ଶୁଣିକିରି, ଆଉ ତ ଯୁଦ୍ଧ କରିବେ କ'ଣ, ଆଉ ଯୁଦ୍ଧ କରିବେ? ଆମର ଶ୍ରୀଶ୍ରୀମନ୍ତ ରାଧାକୃଷ୍ଣ ସେ ମହାରାଜ କହନ୍ତି ଭୟ କରିଗଲେ ମାନେ ଆହା ଏକ ଦୁଇ ସବୁ ହେଇଗଲା ତାଙ୍କର, ଯୁଦ୍ଧ କରିବା ପୂର୍ବରୁ ଏଇ ଅବସ୍ଥା ହେଇଗଲା, ଆଉ କ'ଣ ସେ କରିବେ? ତେଣୁ ଏଇଭଳି ଭାବରେ ସେ ମୃଗ ଜଣକ ମୃଗ ଯେଉଁ ରହିଛି ହରିଣୀ ଡେଇଁ ପଡ଼ିଲା ସେ ଜଳକୁ, ରଖର ସ୍ରୋତରେ ସେ ଭାସିଗଲା ଏବଂ ତାର ପିଲାଟା ଛୁଆଟା ଜନ୍ମ ହେଇଗଲା ସେଇଠି, ଉଟୁବୁ ହେଉଛି ଜଳ ଭିତରେ, ଏ ବସି ଦେଖୁଛନ୍ତି ସାଧୁ ଦେଖୁଛନ୍ତି ଭରତ ମହାରାଜ ସମଗ୍ର ପୃଥିବୀର ସମ୍ରାଟ। ତେଣୁ ସେ ତାଙ୍କର ଗାୟତ୍ରୀ ବନ୍ଦ କରିଦେଲେ, ଯାଇକି ପ୍ରବେଶ କରିକି ତାକୁ ଉଦ୍ଧାର କଲେ, ସେ ମୃଗ ଶିଶୁକୁ ଉଦ୍ଧାର କଲେ, ମୃଗ ଶିଶୁକୁ ଉଦ୍ଧାର କରିକି ଚାହିଁଲେ ତା ମାଆକୁ ନେଇ ଦେଇଦେବେ, ଆଉ ଗଲାବେଳକୁ ଦେଖିଲା ବେଳକୁ ସେ ମାଆ ତାର ମୃତ୍ୟୁବରଣ କରିଛି। ଜଳ ନଦୀ ପାର ହୋଇକି ଯାଇ ଦେଖିଲେ ଗୋଟେ ଖାଇଟେ ଥିଲା ଭିତରେ, ବହୁତ ଗଭୀର ଥିଲା, ତାର ପଡ଼ି ସେ ମୃତ୍ୟୁବରଣ କରିଯାଇଛି। ଆଉ କ'ଣ କରିବେ, ଆଣିକି ରଖିଲେ, ଆଣିକି ରଖିଲେ ତ ଚାଲିଲା ତାଙ୍କର, ଆଉ କ'ଣ ପୁଣି ସଂସାର ଆରମ୍ଭ ହେଲା। ଗୋଟେ ସଂସାର ଛାଡ଼ିକିରି ଆସିଲେ ଆଉ ଗୋଟେ ସଂସାର ଆରମ୍ଭ ହେଲା, ଏସବୁ କଥା ବହୁତ କଥା ରହିଛି। ଆମେ ଭୟରୁ କଥା ଆସିଲା, ଏଭଳି ଭୟ ରହିଛି, ଆମେ କହିଦେବା ବହୁତ ସହଜ, କିନ୍ତୁ ଭୟ ଯଦି ଶବ୍ଦ ହେବ, ଭୀଷଣ ଶବ୍ଦ ରହିଛି। ଆମେ ପିଲାଦିନେ ଶୁଣୁଥିଲୁ ଯେଉଁ ରହିଛି, ଯେତେବେଳେ ଇଏ ହେବ ଭୈରବ ନାଦ ଗୋଟେ ରହିଛି, ଭୈରବ ନାଦ ମୋତେ କିଏ ଜଣେ କହିଥିଲେ, ମୋତେ ସେ ଭୟ ଲାଗେ ପିଲାଦିନେ ମଧ୍ୟ ଚିନ୍ତା କରୁଛି, ଭୈରବ ନାଦ ଗୋଟେ କ'ଣ ରହିଛି, ଭୀଷଣ ଶବ୍ଦ ହେବ, ସେଇ ଶବ୍ଦରେ ସେ ସମସ୍ତ ଛାନିଆ ହେଇଯିବେ, ଆଉ କ'ଣ ଅଧା ମୃତ୍ୟୁ ହେଇଯିବ ତାଙ୍କର, ଆଉ କ'ଣ ହାର୍ଟଫେଲ୍ ହେଇଯିବ, ଏଭଳି ଭୟ ରହିଛି ଶବ୍ଦ। ତେଣୁ ଯାହା ବି ହଉ, ଏଠି ଭୀତବ ବ୍ୟାଘ୍ର ସିଂହ ହେଉ, ବୃନ୍ଦାବନରେ ଯେଉଁ ବ୍ୟାଘ୍ର ସିଂହ ଯେଉଁ ସେ ଯଦି ରଡ଼ି ଛାଡ଼ୁଥିଲେ, ଭଗବାନ ଭୀତବତ୍, ଭଗବାନ ଭୟ କରୁଥିଲେ। ଭୀତବତ୍ ଶବ୍ଦ ବ୍ୟବହାର କରାଯାଇଛି, ଭଗବାନଙ୍କ କ'ଣ ଭୟ ଅଛି? ଭଜ ମୋରେ ମନ ଶ୍ରୀ ନନ୍ଦ ନନ୍ଦନ ଅଭୟ ଚରଣର ବିନ୍ଦରେ ଦୁର୍ଲଭ ମାନବ ଜନ୍ମ ସତସଙ୍ଗେ ତରଉଁ ଏ ଭବ ସିନ୍ଦୁରେ। ଭଗବାନଙ୍କ ପାଦ ପଦ୍ମରେ ଆଶ୍ରୟ ନେଲେ ଜଣେ ଅଭୟ ହେଇଯିବ, ଆଉ ଭଗବାନଙ୍କୁ ଭୟ ଆସିବ। ତେଣୁ ଭୀତବତ୍ ବୋଲି କୁହାଯାଉଛି, ଭୀତ ଭଳି ଭଗବାନ ବ୍ୟବହାର, ନରଲୀଳା କରୁଥିଲେ ଭଗବାନ ଲୀଳା ଏଇଭଳି ଭାବରେ, ସୁଖଦେବ ଗୋସ୍ୱାମୀ ସବୁ ଦେଖିକି ବର୍ଣ୍ଣନା କରୁଛନ୍ତି ଏଇଭଳି ଭାବରେ ଚାଲିଛି ତାଙ୍କ ଲୀଳା। ଭୀତ ସତେଦିନ ଭୟ କରିଦେଉଛନ୍ତି ସମସ୍ତେ, ସାଙ୍ଗ ବାଳକମାନେ ତ ଯଦି ତାଙ୍କ ମୁଖିଆ ଭୟ କରୁଛନ୍ତି, ଆଉ ଅନ୍ୟମାନେ କ'ଣ କହିବେ? ସେମାନେ ମଧ୍ୟ ଦୌଡ଼ିଲେ, ଦୌଡ଼ି ଯାଇ କେଉଁ ଗୁଫାରେ ଲୁଚିକି ରହିବେ, ବା ଗଛ ଉପରେ ଚଢ଼ିଯିବେ, ତାହେଲେ ବାଘ ଆସିଯିବ କି? ଏଇଭଳି ଭାବରେ ଲୀଳା ଚାଲିଛି, ଭୀତ ବ୍ୟାଘ୍ର ସିଂହ ହେଉ, ଏଇଭଳି ଭାବରେ ଲୀଳା ଭଗବାନଙ୍କର ପ୍ରଗଣ୍ଡ ଲୀଳା। ତେଣୁ ଏଥିରେ କୁହାଯାଉଛି, ବିଶ୍ୱନାଥ ଚକୁରୀ ଠାକୁର କହୁଛନ୍ତି, ଏ ବ୍ୟାଘ୍ରର ସାଉଣ୍ଡ, ବିଶ୍ୱନାଥ ଚକୁରୀ କହୁଛନ୍ତି ବ୍ୟାଘ୍ର ଯେଉଁ ଶବ୍ଦ ହେଲା ସେଇଟା ନିଜେ କୃଷ୍ଣ କରିଥିଲେ, ସିଦ୍ଧ ହରି ଆଉ କ'ଣ, ହରିର ଶବ୍ଦ ହରି ମାନେ ସିଦ୍ଧ ସିଂହ ହରି ଆଉ କ'ଣ, ହରି ଶବ୍ଦ କଲେ, ହରି ଶବ୍ଦ କଲେ ହରି ଭାଇକରି ଲୁଚିକି ଗୁଆଯାଇ କରି ଲୁଚିକି ରହିବେ, ଏଇସବୁ ଲୀଳା ହେଉଛି ଭଗବାନଙ୍କ ଲୀଳା ହେଉଥିବ। ସେତେବେଳେ ଇନ୍ଦ୍ର ମଧ୍ୟ ବର୍ଷା କରୁଥିବେ, କିଏ ଜଣେ ପ୍ରଶ୍ନ ପଚାରିଥିଲେ ନା କ'ଣ ବୋଧେ, ବର୍ଷା ଦିନରେ ଭଗବାନ ଲୀଳା ହେଉଥିଲେ ନା, ବର୍ତ୍ତମାନ କହିବେ ନା ମୁଁ ବର୍ଷା ହେଉଛି ମୁଁ ଯିବି ନାହିଁ, ସେବା କରିବି ନାହିଁ, ବର୍ଷା ଖରା ଶୀତ ସବୁ ସମୟରେ ଲୀଳା ଚାଲୁଛି, ଭଗବାନଙ୍କ ସେବା କରୁଥିଲେ ଗୋ ସେବା। ତେଣୁ ବର୍ଷା ଦିନେ ଯେତେବେଳେ ବର୍ଷା ହେଉଛି, ଆମେ ଦେଖିଛେ ବର୍ଷା ଦିନରେ ମଧ୍ୟ ଆମର ଏଇଠି ମଧ୍ୟ ଦେଖିବା, ଆମ ଆଖି ଆଗରେ ଆମେ ଦେଖିବା, ବୁର୍ଲା ହେଉ ସମ୍ବଲପୁର ହେଉ ସେଠି ସବୁ ବହୁତ ଦୋକାନୀ ଅଛନ୍ତି, ତାଙ୍କର କିଛି ଘରଟେ ନାହିଁ, ଖଣ୍ଡେ ଘର ନାହିଁ, ଦୋକାନ କରୁଛନ୍ତି, ବର୍ଷା ହେଲେ କ'ଣ କରିବେ, ସବୁ ପ୍ୟାକିଂ ପ୍ୟାକିଂ କରିକିରି ଗୋଟେ ଗଛ ମୂଳରେ ରସି ଆଶ୍ରୟ ନେବେ। ଆମେ ଥରେ ଯାଇଥିଲୁ ଇଏ ପାଇଁ, ଗୋଟେ କ୍ୟାମେରା କିଣିବା ପାଇଁ ଯାଇଥିଲୁ ସମ୍ବଲପୁର, ସେ ସବୁ ବର୍ଷା ହେଲା, ବର୍ଷା ହେଲା ଯେତେବେଳେ ଆମର ଅନୁପମର ମୋର ଯାଇଥିଲୁ, ଅନୁପମର ମୋର ଆମେ ଯାଇକିରି ସେଇ ଗୋଟେ ବୃକ୍ଷ ମୂଳରେ ଗୋଟେ ଇଏଟେ ଗୋଟେ ରହିଛନ୍ତି ଫଳ ବେକାରୀ, ସେ ଗୋଟେ ଟେଣ୍ଟ ଗୋଟେ ଲଗେଇଛି, ତାହା ଭିତରେ ଯାଇ ଆଶ୍ରୟ ନେଲୁ, ତାହେଲେ ତ ଟେଣ୍ଟ ଲଗେଇଛି, ଆହୁରି ବହୁତ ଅଛନ୍ତି ଟେଣ୍ଟ ବି ନାହିଁ, ସେ ଗଛ ମୂଳରେ ସେମିତି ଥିବେ, ବର୍ଷା ହେଉଥିବ ବର୍ଷା ହୋଇଗଲେ ସେମିତି ରହିଯାଇଥିବେ, କେମିତି କ'ଣ ବୁଝିକି ରହିଯିବେ, ପୁଣି ବର୍ଷା ଛାଡ଼ିଲା ପରେ ପୁଣି ଆରମ୍ଭ କରିବୁ ତାଙ୍କର ଦୋକାନ। ଆମେ ପୁରୀରେ ଥିଲାବେଳେ ଆମର ଜଣେ ଆସିଥିଲେ ଗୌଡ଼ କ୍ଷୀର ଦେବା ପାଇଁ, ଆମକୁ ଦେଉଛୁ ଆସିଥିଲି, ବର୍ଷା ଦିନ ମଧ୍ୟ ଆସିଥିଲି, ବର୍ଷା ହେଉଥିଲେ ସେ ସେମିତି ଭିଜି ଭିଜିକି ଆସିଥିଲେ, କିଛି ଅସୁବିଧା ନାହିଁ ତାଙ୍କର। କିନ୍ତୁ ଭଗବାନ ଯେତେବେଳେ ବର୍ଷା ହେଉଥିବ ଲୀଳା କରିବେ, ଭଗବାନ ଯାଇ ଆଶ୍ରୟ ନେବେ କେଉଁଠି ଗୁମ୍ଫା ଭିତରେ ବା କେଉଁଠି ବୃକ୍ଷ ଭିତରେ ଆଶ୍ରୟ ନେବେ, ବର୍ଷାରୁ ଭୟ କରିକିରି ବା ବର୍ଷାରୁ ଉଦ୍ଧାର ପାଇବା ପାଇଁ ଭଗବାନ ଏଇଭଳି ଲୀଳା ଭଗବାନ ରହିଛି। ଯେଉଁ ଲୀଳା ଶୁଣିଲେ ଯାହା ସୁତା ତତ୍ପର ଭବେ, ଦଶମ ସ୍କନ୍ଧ 33 ଅଧ୍ୟାୟରେ ଏ କଥାଟି କହିବେ ସୁଖଦେବ ଗୋସ୍ୱାମୀ। ଭଗବାନଙ୍କ ଏଇ ଯେଉଁ ଲୀଳା ଆମେ ଶୁଣୁଛେ, ଏ ଲୀଳା ଶୁଣିଲେ ତତ୍ପର ଭବେ, ଆମର ମନଟା ଭଗବାନ ପାଖରେ ଲାଗିଯିବ, ତତ୍ପର ଭଗବାନ ପାଖରେ ଲାଗିଯିବ ମନଟା, ଏଭଳି ଲୀଳା ହୋଇଥିଲା, ଏଭଳି ଲୀଳା ହୋଇଥିଲା, ଏଭଳି ଲୀଳା ହୋଇଥିଲା, ଶୁଣି 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 ମନଟା ଆଉ କୃଷ୍ଣମୟ ହୋଇଯିବ, ଆଉ ସବୁବେଳେ ମନକୁ ଚିନ୍ତା କରିଦେବ, ମୟାବିଷିତ ମନ, ମୟାବିଷିତ ମୟାବିଷିତ ମନ, ମନ ବୁଦ୍ଧି ଇତ୍ୟାଦି, ଇଏ ହେଉଛି ଭଗବତ ଗୀତା ଦ୍ୱାଦଶ ଅଧ୍ୟାୟରେ ଏଇଟା କହିଲେ। ମୟାବିଷିତ ମନ ବୁଦ୍ଧି ଏଇଟା ହେଉଛି ଶ୍ରେଷ୍ଠ ସ୍ଥିତି, ମନ ବୁଦ୍ଧି ହେଉଛ ଏଇଟା ହେଉଛି ଅତ ଉର୍ଦ୍ଧ୍ୱ ନ ସଂଶୟ। ଏଇ ଯେଉଁ କହିଛନ୍ତି ଭଗବତ ଗୀତା ଦ୍ୱାଦଶ ଅଧ୍ୟାୟରେ କହିଛନ୍ତି ଆମର ମାନବ ଜନ୍ମର ଶ୍ରେଷ୍ଠ ସିଦ୍ଧି ଏଇଭଳି ଭାବରେ ପ୍ରାପ୍ତ ହେବା, ଆମର ମନ ବୁଦ୍ଧି ଇତ୍ୟାଦି ସବୁକିଛି ଭଗବାନ ପାଖରେ ଲାଗିଯିବ। ମୟି ଆବେଶିତ କୌଣସି ଶ୍ଲୋକ ଅତ ଉର୍ଦ୍ଧ୍ୱ ନ ସଂଶୟ, ଦ୍ୱାଦଶ ଅଧ୍ୟାୟରେ ଶ୍ଲୋକଟି ଅଛନ୍ତି, ନା ନା ମୟି ମୟାବେଶିତ ମନ ଯେଉଁ ରହିଛି ଏଇଟା ହେଉଛି ମନୁଷ୍ୟ ଜୀବନର ଶ୍ରେଷ୍ଠ ମାନେ ସ୍ଥିତି ହେଉଛି। ମୟି ଏବ ମନ ଆଦସ୍ତ, ମୟି ଏବ ଭଗବାନ ପାଖରେ ମନ, ଆଉ ତା ପାଖରେ ମନ ନାହିଁ, ମୟି ଏବ ମନ ଆଦସ୍ତ, ମୟି ବୁଦ୍ଧି ନିବେଶୟ, ବୁଦ୍ଧିକୁ ମଧ୍ୟ ଭଗବାନ ପାଖରେ ଲଗେଇବା, ନିବେଶ ଶେଷ ମୟ ହେବ ଅତ ଉର୍ଦ୍ଧ୍ୱ ନ ସଂଶୟ, ଏଇଠି ଯଦି ଆମେ କରିଦେଲା ଆଉ କିଛି ଚିନ୍ତା କରିବା ଦରକାର ନାହିଁ, ଆଉ କ'ଣ ସଂଶୟ ଆସିବା ଦରକାର ନାହିଁ, ଆସିବ ନାହିଁ। କିନ୍ତୁ ଏ ସ୍ତରକୁ କେତେଜଣ ଯାଇପାରିବେ, ଏ ସ୍ତରକୁ କେମିତି ଯିବା ନାହିଁ, ଭଗବାନ କଥା ଶୁଣିକି ସେ ସ୍ତରକୁ ଯିବା, କିନ୍ତୁ ଏ ସ୍ତରକୁ ମଧ୍ୟ ଅର୍ଜୁନ ଚିନ୍ତା କରି ସବୁ ଏ ସ୍ତରକୁ ଯଦି ଯେଉଁ ଚଉକଟି ଯାଇପାରିବେ ନାହିଁ ତାଙ୍କ ପାଇଁ କ'ଣ ଅଛି ବ୍ୟବସ୍ଥା, ଅଲଟରନେଟିଭ୍ ନା ଅଛି, କ'ଣ ସେଇଟା ନା ଅଥ ଅଥ ଚିତଂ ସମାଧାନ ସ୍ୱପ୍ନସି ମାଇ ସ୍ଥିର ଅଭ୍ୟାସ ଯୋଗେନ ତ ମାମ ଇଚ୍ଛା ତୁମ ଧନଞ୍ଜୟ। ଯଦି ଏ ସ୍ତରକୁ ଯାଇପାରୁନ ତାହେଲେ ଅଭ୍ୟାସ କର, ଅଭ୍ୟାସ ଯଦି ନ କରିପାରୁଛ ଅଭ୍ୟାସ ବି ଅସମର୍ଥ ସେଇ ମତ୍କର୍ମ କର୍ମ ଭଗବାନ ନିମିତ୍ତ କର୍ମ କର, ସେଇଟା ଯଦି କରିପାରୁନ ତାହେଲେ ଭଗବାନ କର୍ମ ଅର୍ପଣ କର। ଏଇଭଳି ଭାବରେ ବିଭିନ୍ନ ପ୍ରକାର ଅଲଟରନେଟିଭ୍ ଦେଇଛନ୍ତି ଭଗବତ ଗୀତା ଦ୍ୱାଦଶ ଅଧ୍ୟାୟ। ଭକ୍ତି ଯୋଗ ହେଉଛି ଭକ୍ତି ଯୋଗ, ତେଣୁ ଏଇଭଳି ଭାବରେ ଭଗବାନ ଲୀଳାକୁ ବର୍ଣ୍ଣନା କରୁଛନ୍ତି, ଚାଲିଛି ଭଗବାନ ଯାଇକିରି ଭିତବ ଭୟ କରିକିରି ଭାଗ ଆସିଲା ଭାଗ ହୁଲୁ 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 ଆଇଲା ହୁଲୁ ଆଇଲା କହିକିରି ଭଗବାନ ଚାଲିଲେ, ବୁଝିବେ ସମସ୍ତେ ପଳେଇବେ ସମସ୍ତେ ଭଗବାନ ସାଙ୍ଗରେ, ଏଇଭଳି ଭାବରେ ଲୀଳା ହେଉଛି କେତେ ଆନନ୍ଦ ଲୀଳା ଭଗବାନ ଆନନ୍ଦ ଲୀଳା ମୟ ବିଗ୍ରହାୟ ହେମାବ ଦିବ୍ୟ ଛବି ସୁନ୍ଦରାୟ ତସ୍ମୈ ମହାପ୍ରେମ ରସ ପ୍ରଦାୟ ଚୈତନ୍ୟ ଚନ୍ଦ୍ରାୟ ନମୋ ନମସ୍ତେ, ଚୈତନ୍ୟ ଚନ୍ଦ୍ରାୟ ନମୋ ନମସ୍ତେ, ଚୈତନ୍ୟ ଚନ୍ଦ୍ରା ମୟ ଆନନ୍ଦ ଲୀଳା ଆନନ୍ଦମୟ ଲୀଳା ବିଗ୍ରହ ଆନନ୍ଦ ଲୀଳା ମୟ ବିଗ୍ରହାୟ ଆନନ୍ଦ ଲୀଳା ସିଏ ଆନନ୍ଦମୟ ସିଏ ତାଙ୍କ ଲୀଳା ଲୀଳା ପୁରୁଷୋତ୍ତମ ଭଗବାନ କୃଷ୍ଣ ଲୀଳା ପୁରୁଷୋତ୍ତମ। ଏଇଭଳି ଭାବେ ଲୀଳା କିଛି ଲୀଳା ସବୁ ହୋଇଛି ଭଗବାନଙ୍କର, କିଛି କିଛି ବର୍ଣ୍ଣନା ହୋଇଛି, ସବୁ ବର୍ଣ୍ଣନା ନେଇପାରି ନାହିଁ, ସବୁ ଛାଡ଼ି ଦେଇଛନ୍ତି କବିମାନଙ୍କୁ, କବିମାନେ ଏଇସବୁ ଶୁଣିବେ ହରି କ'ଣ ସୂରଦାସ ଇତ୍ୟାଦି ବହୁତ କବି ରହିଛନ୍ତି, ଏହିସବୁ ଲୀଳାକୁ ତାଙ୍କର ସଙ୍ଗୀତ ମାଧ୍ୟମରେ ବର୍ଣ୍ଣନା କରିବେ, ସଙ୍ଗୀତ ମାଧ୍ୟମ ଭଗବାନଙ୍କ ଏହି ଲୀଳା ହୋଇଥିଲା, ଏହି ଲୀଳା ଭିତରେ ବହୁତ ଲୀଳାର ସବୁ ରହିଛି, ଏଇଟା ବର୍ଣ୍ଣନା କରିବେ। ଆଜି ପର୍ଯ୍ୟନ୍ତ ସେ ଲୀଳାକୁ ସବୁ ଗାନ କରୁଛନ୍ତି, ଆହେ ନୀଳ ଶୈଳ ପ୍ରବଳ ମତ ବାରଣ ମୋ ଆରତ ନଳିନୀବ ନକୁ କର ଦଳନ। ଏଇଭଳି ଭାବରେ କବିମାନେ ରଚନା କରିଛନ୍ତି, ଗାନ କରି ଭକ୍ତମାନେ ଗାନ କରୁଛନ୍ତି ଲୀଳା ଭଗବାନଙ୍କ ଏଇଭଳି ଭାବରେ। ତେଣୁ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ନିଜେ ନିଜେ ହରି ଶବ୍ଦ କଲେ, ସିଂହ ଶବ୍ଦ ହେଲା, କାରଣ ସେ ତ ହରି ଆଉ କ'ଣ, ସେ ଶବ୍ଦ କଲା ମାନେ ହରି ଶବ୍ଦ, ସିଂହ ଶବ୍ଦ ହେଲା, ସିଂହ ଶବ୍ଦ କରିପାରିବେନି ସିଏ ଭଗବାନ ସିଏ। ତେଣୁ ଏକ୍ଜାକ୍ଟ କେହି କହିପାରିବ ନାହିଁ, ଆଉ ଜଣେ କଲା ବୋଲି କୃଷ୍ଣ କଲେ ବୋଧେ ନକଲ କଲେ ନା, ଆଉ ସିଂହ ରଡ଼ି ଛାଡ଼ିଲେ ଯେଉଁଭଳି ଭାବେ ରଡ଼ି ଛାଡ଼ିବ ସେଇଭଳି ଭାବେ ଭଗବାନ ରଡ଼ି ଛାଡ଼ିବ, ହରି ସିଏ ସିଏ ବି ହରି, ଏ ସିଂହ ବି ହରି ସିଏ ବି ହରି, ତେଣୁ ନା ଦେଖଲେ ସମସ୍ତଙ୍କୁ ଏଇଭଳି ଭାବରେ ଗୋଟେ ତାଙ୍କର ଆନନ୍ଦ ଏଇଭଳି ଭାବରେ ଭୟଟା ସେଇଟା ମଧ୍ୟ ଗୋଟେ ପ୍ରକାର ଭଗବାନଙ୍କ ସହିତ ସେ ଲୀଳାକୁ ଉପଭୋଗ କଲେ। ତେଣୁ କୋଚିତ୍ କ୍ରୀଡ଼ା ଏଠି କୁହାଯାଉଛି, ପ୍ରକୃତ ପକ୍ଷେ ଭଗବତ ଧାମ ବୃନ୍ଦାବନର ସିଂହ ବାଘ୍ରମାନେ ହିଂସ୍ର ନୁହନ୍ତି, ଆଉ ତେଣୁ ତାଙ୍କୁ ଭୟ କରିବାର କୌଣସି କାରଣ ନାହିଁ। ଯେତେବେଳେ ମହାପ୍ରଭୁ ଯାଉଥିଲେ ଝାଡ଼ିଖଣ୍ଡ ଅରଣ୍ୟ ଦେଇକି ଯାଇଥିଲେ ବୃନ୍ଦାବନକୁ, ଝାଡ଼ିଖଣ୍ଡ ଅରଣ୍ୟରେ ସେଠି ସବୁ ହିଂସ୍ର ଜନ୍ତୁମାନେ ସବୁ ଥିଲେ, ବାଘ ସିଂହ ଇତ୍ୟାଦି, କିନ୍ତୁ ମହାପ୍ରଭୁ ସାଙ୍ଗରେ ତାଙ୍କ ସାଙ୍ଗରେ ସେ ଯାଉଛନ୍ତି, ସେମାନେ ମଧ୍ୟ ହରେକୃଷ୍ଣ କୀର୍ତ୍ତନ କରୁଥିଲେ, ବାଘ୍ର ସିଂହ ତାଙ୍କୁ ଦେଖିକି ବଳଦେବ ଭଟ୍ଟାଚାର୍ଯ୍ୟ ଯାଉଥିବ ତାଙ୍କ ସାଙ୍ଗରେ ଦେଖିକି ଭୟ କରିଯାଆନ୍ତି, ସେଠି ଶୋଇଥିବ ସିଂହ ସେଠି କଲାବେଳେ ଭଗବାନ କ'ଣ, ସେଠି ରାସ୍ତା ନାହିଁ, ସବୁ ରାସ୍ତା କ'ଣ ଜଙ୍ଗଲ ରାସ୍ତାରେ ଯାଉଥିବେ, ପାଦଚଳ ରାସ୍ତା, ପାଦଚଳ ରାସ୍ତା ଯାଉଥିବ, ଦେଖିଲା ବେଳକୁ ଶୋଇଥିବ ସେଠି ସିଂହ ଶୋଇଥିବ, ମହାପ୍ରଭୁ ଯାଇକି ଉଠୁଟ ସେ ଉଠିବ, ଭଗବାନ ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ରାମ, ଦୁଇ ଗୋଡ଼ ତଳେ ଠିଆ ହେଇକିରି ଦୁଇ ଗୋଡ଼କୁ ଉପରକୁ ହାତ ଟେକିକିରି ବୋଲୁଥିବ ସେ, ମାନେ ଯେମିତି ଆମେ ବୋଲୁଛୁ ମନୁଷ୍ୟ ସ୍ୱରରେ ବୋଲୁଥିବ ସେ, ତାର ପାଟି ତାର ସ୍ୱରରେ ହରିକୃଷ୍ଣ ସ୍ପଷ୍ଟ ଉଚ୍ଚାରଣ କରୁଥିବ, ଭଗବାନ ସିଏ ସବୁକିଛି କରିପାରିବେ, ବଳଦେବ ଦେଖିକିରି ଭୟ କରିଯାଉଥିବେ ହରି ସିଂହ, କିନ୍ତୁ ମହାପ୍ରଭୁ ହରି ସିଏ ମୋତେ ହରି, ତେଣୁ ସେ ଯାଇ ତାକୁ କହିବେ ଉଠ 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 ଜିଗୋ ଜି ଜାଗୋ ଗୋରା ଚାନ୍ଦ ବୋଲେ କତ ନିଦ୍ରା ଯାଉ ମାୟା ପିସାଚିର କୋଲେ, ସମସ୍ତଙ୍କୁ ନାମ ଦେଇଛନ୍ତି, ସେଥିପାଇଁ ଆମର ୱାର୍ଲଡ ହୋଲି ନେମ୍ ୱିକ୍ ଚାଲିଛି ବର୍ତ୍ତମାନ, ସାତ ଦିନ ଧରି ଚାଲିବ ଏଇ ସାରା ପୃଥିବୀରେ, ପ୍ରଭୁପାଦ ମହାରାଜ ସାରା ପୃଥିବୀରେ ଭଗବାନ ନାମ ପ୍ରଚାର କରିଛନ୍ତି, ମହାପ୍ରଭୁ ଭାରତବର୍ଷରେ ପ୍ରଚାର କରିଥିଲେ, କିନ୍ତୁ ଭାରତ ବାହାର ପାଇଁ ଦେଇଦେଇଥିଲେ ପ୍ରଭୁପାଦଙ୍କୁ, ସେ ଦେଇଦେଇଥିଲେ ତୁମେ ଏଇଟା ପ୍ରଚାର କର, ଯଶ ଗ୍ରହଣ କର, ସାରା ପୃଥିବୀରେ ନାମ ହେଉଛି ମାନେ ପ୍ରଭୁପାଦଙ୍କ ଯଶ ଗାନ କରାଯାଉଛି, ଆମ ମନ୍ଦିର ତରଫରୁ ମଧ୍ୟ ଆଜିଠାରୁ ଆଉ ଛଅ ଦିନ ଏଇଭଳି ଭାବରେ ୱାର୍ଲଡ ହୋଲି ନେମ୍ ବିଷୟରେ ଚାଲିବ କଥା ଆରମ୍ଭ ହେବ। ତେଣୁ ଏଇ ଯେଉଁ ରହିଛି ଏଇଭଳି ଭାବରେ ବୃନ୍ଦାବନରେ ଯେଉଁ ସିଂହ ବାଘମାନେ ଅଛନ୍ତି ସେଟା ହିଂସ୍ର ନୁହନ୍ତି, ସେଠି ବାଘ ଛେଳି ଦୁଇ ଜଣ ଯାକ ମିଶିକିରି ଖେଳୁଥିବେ, ବାଘ ଛେଳି ସାପ ଆଉ ମୂଷା ଦୁଇ ଜଣ ଯାକ ମିଶିକିରି ଖେଳୁଥିବେ, ଏଠି ଯେମିତି ସାପ ଗୋଡ଼ୁଥିଲା ମୂଷା ଖାଇବା ପାଇଁ, ମୂଷା ଦୌଡ଼ୁଥିଲା, କିନ୍ତୁ ସେଠି ମିଶିକିରି ଖେଳୁଥିବେ, ତାଙ୍କର ବୈରୀ ନାହିଁ, ଶତ୍ରୁତା ନାହିଁ, ଇଏ ବୃନ୍ଦାବନର ଭାବ ଏଇଭଳି ଭାବରେ। ତେଣୁ ପରସ୍ପର କୁହାଯାଉଛି, କ୍ୱଚିତ୍ କ୍ରୀଡ଼ା ପରିଶ୍ରାନ୍ତ ଗୋପେତ ସଙ୍ଗୋପବର୍ଣ୍ଣ ସ୍ୱୟଂ ବିଶ୍ରାମମୟ ସ୍ୱୟଂ ବିଶ୍ରମୟ ତ୍ୟାଜ୍ୟଂ ପାଦ ସମ୍ବାନାଦିଭି, ଏଇଭଳି ଭାବରେ ଯେଉଁ କ୍ରୀଡ଼ା ସବୁ ରହୁଛି ଏଇଭଳି ଭାବରେ କ୍ୱଚିତ୍ କ୍ରୀଡ଼ା ପରିଶ୍ରାନ୍ତ, ସବୁ କ୍ରୀଡ଼ା ବର୍ଣ୍ଣନା କରାଯାଏ ନାହିଁ, ବହୁତ ପ୍ରକାର କ୍ରୀଡ଼ା ସବୁ ଖେଳୁଥିଲେ, ବହୁତ ପ୍ରକାର କ୍ରୀଡ଼ା ଅଛି ସବୁ ଆଉ ପୂର୍ବରୁ ବର୍ଣ୍ଣନା କରାଯାଇଛି, ତେଣୁ ଏଇଟାକୁ ବର୍ଣ୍ଣନା କଲେ ନାହିଁ, ଆଉ କେତେ କ୍ରୀଡ଼ା ବର୍ଣ୍ଣନା କରିବେ, ଆଉ ପରେ ମଧ୍ୟ ଆସିବ କ୍ରୀଡ଼ା ସବୁ ଖେଳିବେ, କ୍ରୀଡ଼ା ସବୁ ବହୁତ ପ୍ରକାର କ୍ରୀଡ଼ା ରହିଛି, ପନ୍ଦର ଅଧ୍ୟାୟରେ କୁମାର ଲୀଳାରେ ସବୁ ବର୍ଣ୍ଣନା କରାଗଲା, ଯେଉଁ ସେ କ୍ରୀଡ଼ା ଚାଲିଛି, କୁମାର ଲୀଳାରେ କରୁଥିଲେ ଗୋବର୍ଣ୍ଣ ଲୀଳାରେ କରିଲେ ନାହିଁ ତା ନୁହଁ, ସେଇ କ୍ରୀଡ଼ା ଲୀଳା ଚାଲିଛି, ଖେଳ ବହୁତ ପ୍ରକାର ଖେଳ ରହିଛି, କସରତ ଯୁଦ୍ଧ କରୁଥିବେ, ଯୁଦ୍ଧ କରୁଛୁ ତାଙ୍କ ଭିତରେ ଯୁଦ୍ଧ କରୁଥିବେ, କିଏ କିଏ ଜିତିବ ବା କିଏ କୁସ୍ତି କରୁଥିବେ ବା କିଏ ଦୌଡ଼ୁଥିବ କିଏ ଆଗ ପହଞ୍ଚିବ ପାଣ୍ଡିର ପଟୁ କିଏ ଯାଇ ଛୁଇଁବ ଏଇଭଳିଆ ବିଭିନ୍ନ ପ୍ରକାର ଲୀଳାର ସବୁ ରହିଛି ଖେଳ ଭଗବାନଙ୍କର ଆଜି ପର୍ଯ୍ୟନ୍ତ ମଧ୍ୟ ପିଲାମାନେ ଖେଳୁଛନ୍ତି କେଉଁଠୁ ଆସିଲା ସେ ଖେଳ ସବୁ ଭଗବାନଙ୍କର ଆସିଛି ଭଗବାନ ଯେଉଁ ଖେଳୁଥିଲେ ଆମେ ପିଲାଦିନେ ଖେଳୁଥିଲେ ନା ନାହିଁ ଆମେ ସବୁ ଖେଳୁଥିଲେ ନାହିଁ ଏ ଖେଳ କେଉଁଠୁ ଆସିଲା ଏସବୁ ଭଗବାନଙ୍କର ଆସିଛି ଜନ୍ମାଦି ଆସ୍ୟଜାତ ସବୁକିଛି ତାଙ୍କ ଠାରୁ ଆସୁଛି ପିଲାଦିନେ ଭଗବାନ ନିଜେ ଖେଳୁଥିଲେ ତେଣୁ ସେ ପରମ୍ପରା ଚାଲିଛି ଯେ ପିଲା ଛୋଟ ପିଲା ହେବେ ସେମାନେ ଖେଳିବେ କେମିତି ଟିକେ ସବୁବେଳେ ଦୌଡ଼ିବେ ଖେଳିବା ପାଇଁ ପ୍ରହ୍ଲାଦ ମହାରାଜ ସତ୍ୟଯୁଗର କଥା କୁହାଯାଉଛି ସତ୍ୟଯୁଗରେ ପ୍ରହ୍ଲାଦ ମହାରାଜ ସତ୍ୟଯୁଗର କଥା ସତ୍ୟଯୁଗରେ ହିରଣ୍ୟକଶିପୁ ଯେତେବେଳେ ଇଏ କରୁଥିଲା ସେହି ସମୟରେ ଛୋଟ ପ୍ରହ୍ଲାଦ ଥିଲେ ପାଞ୍ଚ ବର୍ଷର ବାଳକ ପାଞ୍ଚ ବର୍ଷର ବାଳକ ବାଳକମାନେ ଖେଳିବେ ନା ତାଙ୍କର ଖେଳିବା ପାଇଁ ନିଶା ରହିଛି ଟିକିଏ ସୁଯୋଗ ମିଳିଲେ ଧାଇଁବେ ଖେଳିବା ପାଇଁ ଏଇଭଳି ଭାବରେ ଯେତେବେଳେ ତାଙ୍କର ସ୍କୁଲରେ କୌଣସି କାରଣରୁ ତାଙ୍କର ଟିଚର ଯିଏ ଛଣ୍ଡ ଏବଂ ଅମର୍କ ସେ କୌଣସି କାରଣରେ ବାହାରକୁ ଯାଇଥିଲେ କହିକି ଯାଇଥିଲେ ତାଙ୍କ ମନିଟର ଗଏ ତୁମେ ଠିକ୍ଠାକ୍ ପାଠ ପଢ଼ିବ ଇଏ କରିବ ନାହିଁ ଇଏ କରିବ ସବୁ କହିକି ଗଲେ କିନ୍ତୁ ଯେତେବେଳେ ପଳେଇଗଲେ ସବୁ ଦେଖିଲେ ଯାହାନ୍ତି ସାର୍ କରି ଦୌଡ଼ିଲେ ଖେଳିବା ପାଇଁ କିନ୍ତୁ ପ୍ରହ୍ଲାଦ ବସିଛନ୍ତି ତାଙ୍କର ବସିଛନ୍ତି ଭଗବାନ ଧ୍ୟାନ କରୁଛନ୍ତି ସବୁବେଳେ ଭଗବାନଙ୍କୁ ସ୍ମରଣ କରନ୍ତି ସିଏ ସାଙ୍ଗ ବାଳକମାନେ କହୁଛନ୍ତି ପ୍ରହ୍ଲାଦ ଆସନ୍ତୁ ଟିକେ ଖେଳିବା ଏ ନା ସାର୍ ନାହାନ୍ତି ଆଜି ଖେଳିବା ତେଣୁ ଖେଳିବା ଟିକେ ଆମେ ଆସିଯିବା ଖେଳିବା ଆଉ କେତେ ସବୁ ପାଠ ପଢ଼ୁଥିବା ଏହିଭଳି ଭାବରେ ପ୍ରହ୍ଲାଦ କହୁଛନ୍ତି ତାଙ୍କୁ ସପ୍ତମ ସମୟ ଷଷ୍ଠ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ପିଲାମାନେ କୋମାଚରିତ ପ୍ରାଜ୍ଞ ଧର୍ମାନ ଭାଗବତାନୀୟ ଦୁର୍ଲଭ ମାଂସ ଜନ୍ମ ତଦପିୟ ଧ୍ରୁବମର୍ତ୍ତଦମ୍ ଆରେ ଏଇ ସମୟଟା ନଷ୍ଟ କରିବା କଥା ନୁହଁ ତାସ୍ ପସାରେ ଟିଭି ଦେଖାରେ ଫିଲ୍ମ ଦେଖାରେ ନଭେଲ ପଢ଼ିବାରେ ଏଇସବୁ କରିକିରି ଏ ସମୟଟା ସମୟ ନୁହଁ କୁମାର ଆଚରିତ ପ୍ରାଜ୍ଞ କୁମାର କହିଲେ ପାଞ୍ଚ ବର୍ଷ ପାଞ୍ଚ ବର୍ଷରୁ କୁମାର ବୟସ ରହିଛି ଛୋଟ ପିଲା ଯେମିତି ପାଞ୍ଚ ବର୍ଷ ପର୍ଯ୍ୟନ୍ତ କୁମାର ବୟସ କୁମାର ଆଚରିତ ପ୍ରାଜ୍ଞ କୁମାର ବୟସରେ ଜଣେ ଏଇ ଶ୍ରେଷ୍ଠ ଜ୍ଞାନ ପ୍ରାପ୍ତ ହେବା ଚେଷ୍ଟା କରିବା କଥା ଧର୍ମ ଭାଗବତ ଧର୍ମ ଏଇଭଳି ଯିଏ କେହି ଆଚରଣ କରିପାରିବ ଛୋଟ ପିଲାଠୁ ଆରମ୍ଭ କରିକିରି ବୁଢ଼ା ପର୍ଯ୍ୟନ୍ତ ଶଙ୍ଖ ବାଜିବା ପର୍ଯ୍ୟନ୍ତ ଜଣେ ଆଚରଣ କରିପାରିବ ଶ୍ରୀ ଗୋବିନ୍ଦାୟ ଶ୍ରୀ ଶ୍ରୀ କୃଷ୍ଣ ବଳରାମ ଶ୍ରୀ ଶ୍ରୀ ଜଗନ୍ନାଥ ସୁଭଦ୍ରା ମହାରାଣୀ କି ତେଣୁ ଇଏ ଯେଉଁ ରହିଛି ଲୀଳା କହିଲେ ପିଲାମାନେ ଏଇ ସମୟଟା ଆମେ ନଷ୍ଟ କରିବା କଥା ନୁହଁ ଏଇ ଭାଗବତ ଧର୍ମ ଆଚରଣ କରିବା କଥା ଏଇସବୁଭଳି ଭାବେ ତାଙ୍କୁ ଉପଦେଶ ଦେଉଛନ୍ତି ସତ୍ୟ ଯୁଗରେ ମଧ୍ୟ ପିଲାମାନେ ଚାହୁଁଥିଲେ ଖେଳିବା ପାଇଁ ଆଉ ତ୍ରେତା ଯୁଗରେ ମଧ୍ୟ ଭଗବାନ ରାମଚନ୍ଦ୍ର ସମୟରେ କ୍ରୀଡ଼ା ଚାଲିଥିଲା ଗୋଟେ କାକ ଥିଲେ ସେଇ ପିଲା ଭଗବାନ ରାମଚନ୍ଦ୍ର ଯେଉଁ ଖେଳୁଥିଲେ ପିଲାମାନଙ୍କ ସାଙ୍ଗରେ ଠୁମକ ଠୁମକ ରାମଚନ୍ଦ୍ର ଯେତେ ପାୟଜନିଆ ଯେଉଁ ଭଗବାନ ଏଇଭଳି ଭାବେ ଚାଲୁଥିଲେ ଖେଳୁଥିଲେ ସବୁ ତାଙ୍କ ସାଙ୍ଗ ବାଳକମାନେ ମଧ୍ୟ ମିଶିକରି ଖେଳୁଥିଲେ ରାମ ଲକ୍ଷ୍ମଣ ଭରତ ଶତ୍ରୁଘ୍ନ ଚାରିଜଣ ଏକ ସମୟରେ ଖେଳୁଥିଲେ ଚାରି ଭାଇ ଅନ୍ୟମାନେ ମଧ୍ୟ ସବୁ ଆସି ମିଶି ଯାଉଥିଲେ ଯେଉଁ କାଉଟା ମଧ୍ୟ ଥିଲା ସିଏ ମଧ୍ୟ କାକ ବୁଝୁଛନ୍ତି ସାଧାରଣ କାଉ ନୁହଁ କାକ ବୁଝୁଛନ୍ତି ପଶୁମା ପକ୍ଷୀମାନଙ୍କ ଭିତରେ ଅଧମ ପକ୍ଷୀ ହେଉଛନ୍ତି କାକ କିନ୍ତୁ ସିଏ ତାର ଭାଗ୍ୟ ଥିଲା ସେ ଭଗବାନ ଲୀଳାରେ ସେ ସବୁ ଦର୍ଶନ କରୁଥିଲା ପରେ ସେ କାକ ଭୂଷଣ ନେଇକିରି ଭଗବାନ କଥା କହିଲେ ରାମଚନ୍ଦ୍ର କଥା ଏଭଳି କହିଲେ ଗରୁଡ଼ ମହାରାଜ ପକ୍ଷୀମାନଙ୍କର ରାଜା ସମ୍ରାଟ ସିଏ ଆସି ତାଙ୍କଠୁ ଶୁଣିଲେ ଏସବୁ ବର୍ଣ୍ଣନା କରାଯାଇଛି ରାମାୟଣରେ ତେଣୁ ଭଗବାନ ପିଲାଦିନ କହିଲେ ସମସ୍ତେ ଖେଳିବେ ସବୁ ଖେଳ ସେ ପର୍ଯ୍ୟନ୍ତ ମଧ୍ୟ ଚାଲିଛି ଏ ପର୍ଯ୍ୟନ୍ତ ମଧ୍ୟ ଆମେ ଦେଖିବା ବୁର୍ଲାରେ ଆପଣ ବୁର୍ଲାରେ ଖେଳ ହେଉଛି ନା ନାହିଁ ପିଲାମାନେ ଖେଳୁଛନ୍ତି ନା ନାହିଁ ସବୁଠି ଚାଲି ସାରା ପୃଥିବୀରେ ଖାଲି ପୃଥିବୀ ନୁହଁ ଯେତେ ଭଲ କଥା ଆମେ ଯାଇଥିଲୁ ଡେନମାର୍କ ସେଠି ଗୋଟେ କାଉ ନଥିଲା ଡେନମାର୍କ ଦେଖିଥିଲୁ କାଉ ନାହିଁ ସେ ଯାଇ କଥା କହୁଛନ୍ତି ପୁରା କାଉ ଏଠି ରାମଜୀଙ୍କ ପାଖରେ ଲୀଳାରେ ସାମିଲ ହେଇକିରି ସେ ବର୍ତ୍ତମାନ କଥା କହୁଛନ୍ତି କାକ କହୁଛନ୍ତି କଥା କହୁଛନ୍ତି ଗରୁଡ଼ ମହାରାଜ ଯାଇ ଶୁଣୁଛନ୍ତି ଇଏ ରାମଚରିତ ମାନସରେ ବର୍ଣ୍ଣନା କରାଯାଇଛି ଶିବଜୀ ତାଙ୍କୁ ପଠେଇଲେ ଯେତେବେଳେ କିଏ ଗରୁଡ଼ଜୀ ଯେତେବେଳେ ଭଗବାନ ରାମଚନ୍ଦ୍ର ଏବଂ ଲକ୍ଷ୍ମଣ ଦୁଇ ଜଣ ଯାକ ନାଗ ପାସରେ ବାନ୍ଧିଦେଲେ, ଇଏ ଆମର କିଏ ଇନ୍ଦ୍ରଜିତ ବାନ୍ଧିଦେଲେ, ଭଗବାନଙ୍କ ସବୁ ବ୍ୟବସ୍ଥା କରାଗଲା, ଗରୁଡ଼ଙ୍କୁ ଡକାଗଲା, ଗରୁଡ଼ ଆସି କରିଲେ ତାଙ୍କୁ ନାଗ ପାସରେ ବନ୍ଧନ ମୁକ୍ତ କଲେ, ଗରୁଡ଼ କରିଲେ ସିନା, କିନ୍ତୁ ସିଏ ବନ୍ଧନରେ ପଡ଼ିଗଲେ, ତାଙ୍କର ଆସିଗଲା ସଂଶୟର ବନ୍ଧନ ଆସିଗଲା, ତାଙ୍କର କ'ଣ ସଂଶୟ କ'ଣ କୁହାଯାଏ, ତାଙ୍କର ଡାଉଟ୍ ଆସିଲା, ସନ୍ଦେହ ଆସିଲା, ଇ ଭଗବାନ ଇଏ କି ଭଗବାନ ନାଗ ପାସରେ ପଡ଼ିଯାଉଛି, ମୁଁ କହିଲି ଯାହାକୁ ସିଏ ନାଗ ପାସରେ ପଡ଼ିଯାଉଛି, କି ଭଗବାନ କାହାକୁ ପଚାରିବେ, ପଶୁପତିଙ୍କୁ ପଚାରିଲେ, ଶିବଜୀଙ୍କୁ ପଚାରିଲେ, ଶିବଜୀ କହିଲେ ମୁଁ ଟିକେ ବ୍ୟସ୍ତ ଅଛି, ତୁମେ ଯାହା କାକଭୂଷଣ ପାଖକୁ ଯାଅ ସେ କହିବେ, ତେଣୁ ସେ ଆସିଲେ କାକଭୂଷଣ ପାଖକୁ ଶୁଣିଲେ, ତେଣୁ ଏଠିକାର ଯେଉଁ କାକ ସେ ଯାଇକି ରାମଚନ୍ଦ୍ର କାକ ରାମଧାମର କାକ ସେ ଯାଇକି କାକଭୂଷଣ ବର୍ତ୍ତମାନ କଥା କହୁଛନ୍ତି। ଯାହା ହଉ ଏଇଭଳି ଭାବରେ ପିଲାଦିନେ କହିଲେ ସମସ୍ତେ ଖେଳୁଛନ୍ତି, ଆମେ ବି ପିଲାଦିନେ ଖେଳୁଥିଲୁ। ତେଣୁ ଭଗବାନ ଏଇଭଳି ଭାବରେ ଖେଳ ଚାଲିଛି, ସବୁକିଛି ଭଗବାନ ଠାରୁ ଆସୁଛି, ଏଭଳି ଭାବରେ ଖେଳ ଚାଲିଛି। କେତେ କ୍ରୀଡ଼ାକୁ ବର୍ଣ୍ଣନା କରିବେ, କୋଚି କ୍ରୀଡ଼ା ପରିଶ୍ରାନ୍ତମ, ଖେଳିଲା ମାନେ ପିଲାମାନେ ଇଏ ହେଇଯିବେ, ଯେଉଁ କବାଡ଼ି ଖେଳ ହବ, ଏସବୁ କିଛି ଭଗବାନ ପାଖରୁ ଆସିଛି, ସବୁ ଭଗବାନ ସବୁକିଛି ସବୁ ସୃଷ୍ଟି କରିଛନ୍ତି, ସିଏ ପିଲାମାନଙ୍କ ପାଇଁ ଖେଳ କରିଛନ୍ତି ବ୍ୟବସ୍ଥା, ସେମାନେ ଖେଳିବେ, ଆଉ ସେମାନେ କ'ଣ ଯାଇକିରି ରୋଜଗାର କରିବେ, ଟଙ୍କା ରୋଜଗାର କରିବେ। ପିଲା ପାଞ୍ଚ ବର୍ଷ ଲାଳୟ ପାଞ୍ଚ ବର୍ଷ ଆଣି, ଜାଣିକି ପଣ୍ଡିତ କହିଲେ ଲାଳୟ ପାଞ୍ଚ ବର୍ଷ ଆଣି, ପାଞ୍ଚ ବର୍ଷ ପର୍ଯ୍ୟନ୍ତ ପିଲାମାନଙ୍କୁ ଛାଡ଼ିଦେବ, ସେ ଖେଳିବେ, ତାକୁ ଲାଳନ ପାଳନ ସବୁ କରିବ, ତାପରେ ତାଡ଼େ, ତାପରେ ତାଡ଼ନା କରିବେ, କେତେ ଦଶ ବର୍ଷ ଆଣି ନା କେତେ ଦଶ ବର୍ଷ ପର୍ଯ୍ୟନ୍ତ ତାକୁ ତାଡ଼ନ କରିବେ, ବାଡ଼ିବେ ତାକୁ, ପାଠ ପଢ଼ କରିକି, ଆଉ ପ୍ରାପ୍ତେ ଷୋଡ଼ଶ ବର୍ଷେ, ଯେତେବେଳେ ଷୋଳ ବର୍ଷ ହୋଇଯିବ, ପୁତ୍ରଙ୍କ ମିତ୍ରବ ତାଥରେ, ପୁତ୍ର ହେଲେ ମଧ୍ୟ ତାଙ୍କ ମିତ୍ର ଭଳି, ଆଉ ସେଠି ତାଙ୍କର ଲାଳନ ନାହିଁ କି ତାଡ଼ନ ନାହିଁ, ସେ ମିତ୍ର ଭଳି ଆଚରଣ କରିବେ। ଏଇଟା ଚାଣକ୍ୟ ପଣ୍ଡିତ କହିଛନ୍ତି, ଚାଣକ୍ୟ ନୀତି, ପ୍ରଭୁପାଦ ମହାରାଜ ଅନେକ ସମୟରେ ତାଙ୍କ ଏଇ ଚାଣକ୍ୟ ନୀତିକୁ ଉଦ୍ଧାର କରନ୍ତି। ତେଣୁ ଭଗବାନ ଯେତେବେଳେ କ୍ରୀଡ଼ା ପରିଶ୍ରାନ୍ତ ହୋଇଗଲେ, କ୍ରୀଡ଼ା ପରିଶ୍ରାନ୍ତ ହୋଇକିରି ଗୋପସଙ୍ଗୋପଭରଣ, କେଉଁ ଗୋପର ତାଙ୍କ ଭଗବାନଙ୍କୁ ସବୁ ସାଙ୍ଗ ବାଳକମାନେ ସବୁ ରହିଛନ୍ତି, ସେମାନେ ସବୁ ଭଗବାନଙ୍କୁ କ'ଣ ଅପବରଣ ବରଣମ କହିଲେ, ତକିଆ, ଆଉ ଯଦି ତକିଆ ନେଇକି ଯାଇନଥିବେ, ତାଙ୍କର ଉତ୍ସଙ୍ଗମ ଗୋପର କୋଳରେ, ଗୋପର କୋଳରେ ଭଗବାନ ମସ୍ତକ ରଖିକିରି ଶୟନ କରିବେ, ବିଶ୍ରାମ ନେବେ। କ୍ୱଚିତ୍ କ୍ରୀଡ଼ା ପରିଶ୍ରାନ୍ତମ ଗୋପୋତ୍ସଙ୍ଗେ ପବରଣମ ସ୍ୱୟଂ ବିଶ୍ରାମ ଆଚାର୍ଯ୍ୟ, ଏବଂ ଭଗବାନ ବିଶ୍ରାମ ଆଚାର୍ଯ୍ୟ ଭଗବାନ ନିଜେ ତାଙ୍କୁ କ'ଣ କରିବେ, ଆର୍ଯ୍ୟ ବଡ଼ ଭାଇ ସେ ତାଙ୍କୁ କ'ଣ କରିବେ, ପାଦ ସମ୍ଭାବନା ଦେବି, ତାଙ୍କୁ ମଧ୍ୟ ସେ ପାଦ ସମ୍ଭାବନା କରିବେ, ଭଗବାନ କୃଷ୍ଣ ତାଙ୍କର ପାଦ ସମ୍ଭାବନା କରିବେ, ବଡ଼ ଭାଇଙ୍କର ପାଦ ସମ୍ଭାବନା କଲେ ବଡ଼ କଥା କ'ଣ, ତାଙ୍କର ଭକ୍ତମାନଙ୍କୁ ମଧ୍ୟ ପାଦ ସମ୍ଭାବନା କରୁଛନ୍ତି। ଆମର ବର୍ଣ୍ଣନା କରାଯିବ ଭାଗବତମରେ, ଯେ ରୁକ୍ମିଣୀଙ୍କର ପତ୍ର ଆଣିକି ଆସୁଥିଲେ, ଆପରେ ବର୍ଣ୍ଣନା ବାହୁ ମଧ୍ୟରେ ବର୍ଣ୍ଣନା କରାଯିବ, ସେ ବ୍ରାହ୍ମଣ ଜଣଙ୍କ ଭଗବାନ ନିଜେ ତାଙ୍କର ପାଦ ସମ୍ଭାବନା କରୁଥିଲେ। ଦେଖନ୍ତୁ ଭଗବାନ ଏଇଭଳି ଭାବରେ ଭଗବାନ ବିଶ୍ରାମ ନେଇଛନ୍ତି, ଆମ କଥାକୁ ମଧ୍ୟ ବିଶ୍ରାମ ଦେବା ସମୟ ହୋଇଗଲା, ଆସନ୍ତାକାଲି ଏଇ କଥା ଆରମ୍ଭ କରିବା। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମ୍ବେ ଗୌର ଭକ୍ତ କି ଦାୟୀ ଗୌର ପ୍ରମାନନ୍ଦେ।